श्रीमद्भागवतं दशमस्कन्ध 42 अध्याय श्लोक 4 रूपपेषणमाधुर्य रूपपेषणमाधुर्य हसिता हसितालापविक्खिते हसितालापविक्खिते दर्शितात्मा ददौ सान्द्रम् उभयोरनुलेपनम् रूपपेषणमाधुर्य हसित आलापविक्खितै दर्शितात्मा ददौ सान्द्रम् उभयोरनुलेपनम् अनुलेपनम् लेपनम् से लौट लिखा है कंटिन्यू रूपपेषण माधुर्य हसितालाप विक्खिते दर्शितात्मा ददौ सान्द्रम् उभयोरनुलेपनम् रूपपेषण माधुर्य हसितालाप विक्खिते दर्शितात्मा ददौ सान्द्रम् उभयोरनुलेपनम् अनुपम पढ़ियो रूपपेषण माधुर्य हसितालाप विक्खिते दर्शितात्मा ददौ सान्द्रम् उभयोरनुलेपनम् आम गतकाल 42 अध्याय 3 श्लोक आलोचना करते शरीन्द्री गतकाल तृतीय नंबर श्लोक कि भगवान को सुंदर बोली से संबोधन करगवान त्रिवक्रा को कुबजा को सुंदरी बोली संबोधन करते बरवरु सुंदरी तेणु आज से सुंदरी भगवान को सुंदर बोली संबोधन कर तेणु यही श्लोक आम गत 3 श्लोक जाए कही आज 4 श्लोक आरंभ करवा तेनाली सा कुबजा रूप पेषण माधुर्य हसित आलाप बिकिदे ये 6 भगवान ये 6 लक्षण 6 गुण से श्रीकृष्ण बलदेव हो रूपम भगवान अंग सौष्ठव्य रूपम कहले भगवान अंग सुंदर सौंदर्य रही अंग सौष्ठव्यम पेशलम कहले सौकुमार्यम अत्यंत सुकुमार भगवान माधुर्यम कहले रसिकता हसितं च एवं आलापं च हसित भगवान हसुले देखि एवं सहित जो आलाप कले जो कहले सुंदरी बरवरु इत्यादि सब जो कहले ये सब आलाप एवं विक्षित जो दृष्टिपात कले बक्खित भूल हो जाएगा विक्षित हम से विक्षित दृष्टि ये सब देखिकी धर्षितात्मा कहले मोहित चित्ता सती मोहित हो गले कुजा तेणु उभय कहले राम कृष्णाभ्याम तेणु उभय को से सांद्रंग कहले गाढ़म अनुलेपनम अनुलेपनम कहले अंगलेपन द्रव्यम ददऊ चंदन इत्यादि प्रदान करथिले सांद्रम अनुलेपनम गाढ़ सांद्र कहले गाढ़ तेणु ये दुई जन को से अंगराग प्रदान करथिले भगवान को ठीक कहा जे श्रीधर स्वामी कहते रूपं चांग सौष्ठवम रूप कहले भगवान अंग सौष्ठव जो रही से रूप को देखी पेशलम कहले सौकुमार्यम सीधर्शन मत से सौकुमार बहुत सुकुमार से माधुर्यम च रसिकता माधुर्य कहले रसिकता ହସିତଂ ହସୁଥିଲେ, ଆଳାପଂ ଚ ତାଙ୍କର ଯେଉଁ କଥା କହୁଥିଲେ ଭଗବାନ, ଭଗବାନ କଥାରେ ଜଣେ ମୋହିତ ହୋଇଯିବ, ତବ କଥା ଆମ ତ ଭଗବାନ କଥା ହେଉଛି ଅମୃତ, ଆଉ ସ୍ୱୟଂ ଭଗବାନ ଯେଉଁ କହିବେ ସେ କଥା କ'ଣ କହିବା। ତେଣୁ ଏହିସବୁ ଦେଖି ବିକିତମ ଭଗବାନ ମଧ୍ୟ ତାକୁ ଦର୍ଶନ ଦେଖୁଥିଲେ। ତେଣୁ ଏହିଭଳି ଭାବରେ ମୋହିତ ଚିତ୍ତା, ଧର୍ଷିତାତ୍ମା କହିଲେ ମୋହିତ ଚିତ୍ତା। ତେଣୁ ଏ ଶ୍ଳୋକରେ ଆମର ଭାବାର୍ଥରେ କୁହାଯାଉଛି, ବିଷ୍ଣୁ ପୁରାଣରେ ଉଦ୍ଧାର କରିକିରି କୁହାଯାଉଛି ଯେ ଶ୍ରୁତ୍ୱା ତମାହ ସା କୃଷ୍ଣ ଗୃହ୍ୟତା ଗୃହତ ମିତ ସାଧରମ ଅନୁଲେପନ ପ୍ରଦଦୌ ଗାତ୍ର ଯୋଗ୍ୟମ ଅଥୋ ଭୟୋ। ତାହା ଶ୍ରବଣ କରି ସେ ଶ୍ରଦ୍ଧା ସହିତ ଶ୍ରୀକୃଷ୍ଣଙ୍କୁ ଉତ୍ତର ଦେଲା, ଦୟାକରି ଏହା ଗ୍ରହଣ କରନ୍ତୁ ଏବଂ ସେ ଦୁଇ ଜଣଙ୍କୁ ସେମାନଙ୍କ ଶରୀର ପାଇଁ ପ୍ରୟୋଗ ଯୋଗ୍ୟ ଅନୁଲେପନ ଦାନ କଲା। ତେଣୁ ଏଠି ଶ୍ରୀଶ୍ରୀମନ୍ତ ରାଧାଗୋବିନ୍ଦ କହୁଛନ୍ତି ଯେ ଭଗବାନ ଇଏ ତ୍ରିବକ୍ର, ଇଏ ମଧ୍ୟ କୁବ୍ଜା ମଧ୍ୟ ତିନୋଟି ସ୍ଥାନରେ ବକ୍ର, ଭଗବାନ ମଧ୍ୟ ତ୍ରିବକ୍ର ତିନୋଟି ସ୍ଥାନରେ ବକ୍ର। ଭଗବାନ କାହିଁକି ବକ୍ର ହେଲେ ନା, ଭଗବାନଙ୍କର ସୌନ୍ଦର୍ଯ୍ୟ ଭାର ରହିଛି, ଭଗବାନ ସୌନ୍ଦର୍ଯ୍ୟ ଭାରରେ ତ୍ରିବକ୍ର ହୋଇଯାଇଛନ୍ତି, ସୌନ୍ଦର୍ଯ୍ୟର ଭାର ଭଗବାନଙ୍କ ଉପରେ ହୋଇଯାଇଛି, ଏତେ ସୁନ୍ଦର ଭଗବାନ। ତେଣୁ ଯୁବଗୋସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି, ସାନ୍ଦ୍ରମିତି କହିଲେ ତତ୍ ସଂଜ୍ଞକମ୍ ତଥା ସ୍ୱବହନ ଯୋଗ୍ୟନ ସ୍ୱଳ୍ପେନାପି ସହଚରବୃନ୍ଦ ସାହିତ୍ୟ ପର୍ଯ୍ୟାପ୍ତ ରଭୂତ ଇତି ବୋଧ୍ୟତେ। ସିଏ ଯେଉଁ ନେଉଥିଲେ ଅନୁଲେପନ କରିବା ପାଇଁ, ଅଙ୍ଗରାଗ ନେଉଥିଲେ, କଂସ ପାଇଁ ନେଉଥିଲେ, ଅଳ୍ପ ନେଉଥିଲେ, ସେ ବେଶୀ କିଛି ନେଇନାହାନ୍ତି, କିନ୍ତୁ ସାନ୍ଦ୍ର ଶବ୍ଦର ଅର୍ଥ ଯୁବ ଗୋସ୍ୱାମୀ ତାଙ୍କର ବୈଷ୍ଣବ ଦର୍ଶନରେ କହୁଛନ୍ତି ଯେ, କିନ୍ତୁ ଭଗବାନଙ୍କର କୃପାରୁ ସେ ସ୍ୱଳ୍ପ ହେଲେ ମଧ୍ୟ ସହଚରବୃନ୍ଦ ସହିତ, ଖାଲି ଯେ କୃଷ୍ଣ ଏବଂ ବଳରାମଙ୍କୁ ସେ ଅଙ୍ଗରାଗ ପ୍ରଦାନ କଲେ ତାହା ନୁହଁ, ତାଙ୍କ ସହଚରମାନଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ତେଣୁ ଏତିକି ଅଳ୍ପ ହେଲେ ମଧ୍ୟ ସେଇଟା ପର୍ଯ୍ୟାପ୍ତ ହୋଇଯାଇଥିଲା। ତେଣୁ ସାନ୍ଦ୍ର ବୋଲି ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଭଳି ଭାବରେ ଭଗବାନ ପ୍ରଦାନ କଲେ, କିଭଳି ପ୍ରଦାନ କଲେ, ଖାଲି ଦେଇଦେଲେ ନାହିଁ, ସେ ଭଗବାନଙ୍କୁ ଅଙ୍ଗରେ ତାଙ୍କ ଅଙ୍ଗରେ ଲେପନ କଲେ, ଅଙ୍ଗ ଲେପନମ। ତେଣୁ ପଞ୍ଚମ ଶ୍ଳୋକରେ କୁହାଯାଏ, ତତସ୍ତାବଙ୍ଗରାଗେଣ ସ୍ୱବର୍ଣ୍ଣେତର ଶୋଭିନା ସମ୍ପ୍ରାପ୍ତ ପରଭାଗେନ ସୁଶୁଭାତେ ଅନୁରଞ୍ଜିତ। ଭଗବାନଙ୍କୁ ଏହିଭଳି ଭାବରେ ସେ ଅଙ୍ଗ ଲେପନ କରୁଛନ୍ତି। ତତଃ ତାପରେ କ'ଣ କଲେ, ତଉ କହିଲେ ରାମକୃଷ୍ଣ, ରାମକୃଷ୍ଣ ଦୁଇଜଣଙ୍କୁ ସ୍ୱବର୍ଣ୍ଣ ବର୍ଣ୍ଣେତର ଶୋଭିନା, କୃଷ୍ଣ ହେଉଛନ୍ତି ଶ୍ୟାମଳ ବର୍ଣ୍ଣ, ଶ୍ୟାମ ବର୍ଣ୍ଣ ଏବଂ ଗୌରବର୍ଣ୍ଣ ହେଉଛନ୍ତି ବଳଦେବ, କିନ୍ତୁ ବର୍ଣ୍ଣ ଇତର ଶୋଭିନା, ସ୍ୱବର୍ଣ୍ଣେତର କହିଲେ ରାମକୃଷ୍ଣ ଭ୍ୟାମ, ଇତର କହିଲେ ପିତାଦିବର୍ଣ୍ଣସ୍ତେନ ଶୋଭିତ ଶୀଳଂ ଯଶ ତେନ। କୃଷ୍ଣଙ୍କୁ ବଳରାମ କରିଦେଲେ, ବଳରାମକୁ କୃଷ୍ଣ କରିଦେଲେ, ରଙ୍ଗ ବଦଳି ଦେଲେ, ସମ୍ପ୍ରାପ୍ତ ପରଭାଗେନ, ପରଭାଗେନ କହିଲେ ସମ୍ପ୍ରାପ୍ତ ପର କହିଲେ ନାଭିରେ ନାଭେର ଅପରିତନୋ ଭାଗୋ ଯେନ ତେନ ଅଥବା ସମ୍ପ୍ରାପ୍ତ ପରଭାଗ ସୁବିତା ସେୟା ଯେନ ତେନ, ନାଭିରୁ ଉପରକୁ ଭଗବାନଙ୍କୁ ସବୁ ସେ ଅଙ୍ଗ ଲେପନ କଲେ, ଅଙ୍ଗରାଗ ଲେପନ କଲେ, ଅଙ୍ଗରାଗେଣ କହିଲେ ଅନୁଲେପ ଦ୍ରବ୍ୟେଣ, ଅନୁରଞ୍ଜିତ କହିଲେ ଲିପ୍ତ ଦେହୁ ସନ୍ତୌ ଶୁଶୁଭାତେ, ବହୁତ ସୁନ୍ଦର ଦେଖାଗଲେ, ଅନୁଲେପନ କଲେ, ରଙ୍ଗକୁ ଲେପନ କଲେ। ତେଣୁ ଏଠି କୁହାଯାଉଛି ଭାବାର୍ଥରେ ଯେ ଆଚାର୍ଯ୍ୟବର୍ଗ କହିବାକୁ ଚାହୁଁଛନ୍ତି ଯେ କୃଷ୍ଣ ତାଙ୍କ ଦେହରେ ପୀତବର୍ଣ୍ଣ ଅନୁଲେପନ ଏବଂ ବଳରାମ ତାଙ୍କ ଦେହରେ ନୀଳ ଅନୁଲେପନ ଲିପ୍ତ କରିଥିଲେ। କୃଷ୍ଣଙ୍କ ଦେହରେ ପୀତବର୍ଣ୍ଣ, କୃଷ୍ଣଙ୍କ ଦେହ ତାଙ୍କ ଦେହରେ ପୀତବର୍ଣ୍ଣ ଅନୁଲେପନ ନୀଳ, ହଁ ହଁ, କୃଷ୍ଣଙ୍କୁ ବଳରାମ କରିଦେଲେ, ବଳରାମକୁ କୃଷ୍ଣ କରିଦେଲେ, ଓଲଟା କରିଦେଲେ, କିଏ କୃଷ୍ଣ କିଏ ବଳରାମ ଜାଣିହେବ ନାହିଁ। ତେଣୁ ଏଠି ଆମର ଶ୍ରୀଧର ସ୍ୱାମୀ ମଧ୍ୟ ତାଙ୍କ ଭାଷାରେ କହୁଛନ୍ତି, ପରଭାଗନ କହିଲେ ନାଭେର ଉପରିତନ ଭାଗ, ନାଭିରୁ ଉପରକୁ ଭଗବାନ ନାଭି ତଳେ ତାଙ୍କର ବସ୍ତ୍ର ଧାରଣ କରିଛନ୍ତି, ତେଣୁ ନାଭି ଉପରକୁ ଇଏ ଏଇଭଳି ଭାବେ ରଙ୍ଗରାଗ ଲେପନ କଲେ। ତେଣୁ ତାପରେ କୁହାଯାଉଛି ଛଅ ନମ୍ବର ଶ୍ଳୋକରେ, ପ୍ରସନ୍ନ ଭଗବାନ କୁବୁଜାଂ ତ୍ରିବକ୍ରାଂ ରୁଚିରାନନାମ ରୁଜ୍ଜ୍ୱିଂ କର୍ତ୍ତୁଂ ମନଶ୍ଚକ୍ରେ ଦର୍ଶୟନ୍ ଦର୍ଶିନୀ ଫଳମ୍। ଭଗବାନଙ୍କୁ ଯେଉଁ ଅଙ୍ଗରାଗ ଦେଲେ ତାର ଫଳ କ'ଣ ହେବ ଏଇଟା କୁହାଯାଉଛି। ପ୍ରସନ୍ନ ଭଗବାନ, ଅତଃ ଭଗବାନ ପ୍ରସନ୍ନ, କେତେ ସମୟ ଲାଗିଥିବ ତାକୁ ସେଇଭଳି ଭାବରେ ଭଗବାନଙ୍କୁ ସେ ଲେପନ କରୁଛନ୍ତି, ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ମୁଖରେ ଇତ୍ୟାଦି। ଏଇଭଳି ଭାବରେ ଆମର ସେ ରାଧାକୃଷ୍ଣ ସମୟରେ କହୁଛନ୍ତି ଯେ କୃଷ୍ଣ କହୁଛନ୍ତି ଠିକ୍ ଅଛି ଠିକ୍ ଅଛି ସେତିକି ଅଛି, ନା ନା ଟିକେ ରୁହ କହିକିରି ସେ ତାକୁ ସବୁ ତାକୁ ସଜାଉଛନ୍ତି, ଚିତ୍ର କରୁଛନ୍ତି ମୁଖରେ। ଏଇଭଳି ଭାବରେ ଅନେକ ସମୟ ଧରିକିରି କେତେବେଳେ ତାଙ୍କର ମଥାରେ ହାତ ଦେଇକରି ସବୁ ଲଗାଉଛନ୍ତି, ଇଏରେ କାଠି ତିଆରିରେ ସବୁ କରିକି ଚିତ୍ର କରୁଛନ୍ତି। ଏଇଭଳି ଭାବରେ ବହୁତ ସମୟ ଧରିକିରି ଚିତ୍ର କରୁଛନ୍ତି, ସମସ୍ତେ ଦେଖୁଛନ୍ତି, ହଜାର ହଜାର ଲୋକ ସେଠି ରହିଛନ୍ତି, ଛାତ ଉପରେ ସ୍ତ୍ରୀ ଲୋକମାନେ ଅଛନ୍ତି, ମଥୁରାର ନାରୀମାନେ ରହିଛନ୍ତି, ପୁରୁଷ ଲୋକମାନେ ତଳେ ରହିଛନ୍ତି, ସବୁ ଦେଖୁଛନ୍ତି, ଅବାକ ହେଇ ଦେଖୁଛନ୍ତି ଭଗବାନଙ୍କ ରୂପ ସଜା ଚାଲିଛି, ଯେମିତି ଆମର ସକାଳ ଶୃଙ୍ଗାର ହେଉଛି ସେଇଭଳି ଭାବରେ ସବୁ ଶୃଙ୍ଗାର ହେଉଛନ୍ତି ବର୍ତ୍ତମାନ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଭଗବାନ ଏଭଳି ଭାବରେ ଯେତେବେଳେ ସଜେଇ ଦେଲେ ଭଗବାନ ପ୍ରସନ୍ନ ହୋଇଗଲେ, ଅଥ ଭଗବାନ ପ୍ରସନ୍ନ ସନ୍ ଦର୍ଶନେ ସ୍ୱସ୍ୟ ଦର୍ଶନେ ଫଳଂ ଦର୍ଶୟନ୍। ଭଗବାନଙ୍କୁ ଯେଉଁ ସେବା କଲେ ତାର ଫଳ କ'ଣ ହେବ, ଫଳ କ'ଣ ମିଳିବ ସେଇଟାକୁ ଦେଖିବା ପାଇଁ ଭଗବାନ କ'ଣ କଲେ ନା, ସ୍ୱ ଦର୍ଶନସ୍ୟା ଅମୋଘ ଫଳ ଦର୍ଶନ କାମ ଇତ୍ୟର୍ଥ। ଭଗବାନଙ୍କର ଯେଉଁ ଦର୍ଶନ ଆମେ କରୁଛେ ଏ କେବଳ ବ୍ୟର୍ଥ ହେବ ନାହିଁ, ଅମୋଘ ଫଳ ରହିଛି, ସେଇଟାକୁ ଦେଖିବା ପାଇଁ ଭଗବାନ ରୁଚିରାନନାଂ ସୁମୁଖୀଂ ତ୍ରିବକ୍ରାଂ କୁବୁଜାଂ ରୁଜ୍ଜ୍ୱିଂ ସରଳାକୃତିଂ କର୍ତ୍ତୁଂ ମନଶ୍ଚକ୍ରେ ଅଭିଳାଷ। ଭଗବାନ ଚାହିଁଲେ ଯେ ମୋର ଏହି ସେବା କଲେ ତା ବଦଳରେ ମୁଁ ଆକୁ ସୁନ୍ଦର କରିଦେବି, ସୁନ୍ଦର ସୁନ୍ଦରୀ ସ୍ତ୍ରୀରେ ପରିଣତ କରିଦେବି। ତ୍ରିବକ ତିନୋଟି ସ୍ଥାନରେ ସେ ବକ୍ର ଥିଲା ସ୍ୱକୁବୁଜାର, କିନ୍ତୁ ଭଗବାନଙ୍କୁ ଯେଉଁ ସେବା କଲା ସେଥିପାଇଁ ଭଗବାନ ମନ ଚିନ୍ତା କଲେ ଆକୁ ମୁଁ ସୁନ୍ଦରୀରେ ପରିଣତ କରିଦେବି। ତେଣୁ ଏଠି କୁହାଯାଉଛି ସୁଦର୍ଶନଙ୍କ ସ୍ୱଦର୍ଶନେ ସଦ୍ୟ ଫଳ ଦର୍ଶନ, ସାଙ୍ଗେ ସାଙ୍ଗେ ଫଳ ମିଳିବ ଏଇଟାକୁ ଦେଖିବା ପାଇଁ ଭଗବାନ ଏଇ ଲୀଳାଟି କଲେ। ତେଣୁ ଜଣେ ଆମର ରହିଛନ୍ତି ଟୀକାକାର ହରିଶୂରୀ, ସେ କହୁଛନ୍ତି ନିଶସ୍ ନ ଈଶସ୍ୟାସ୍ତି ନିସର୍ଗତ କିମ୍ପି ବା ରାଗାଧିକଂ ଜୀବବତ୍ କିନ୍ତୁ ସ୍ୱୀୟ ଜନାବନାୟ ଭବତୀ ସ୍ୱୟ କ୍ଷୟୋଚ୍ଛାଶ୍ରିତ ଏତ ସ୍ପଷ୍ଟମ ଅଭୂତ ଦତ୍ର ପଥି ତଦ୍ଭବ୍ୟ ପ୍ରଦସ୍ତତ୍ କରାତ୍ ସ୍ୱୀକୁର୍ବନ୍ ରୁଚିରାଙ୍ଗ ରାଗ ଚକମେ ମୁକୁନ୍ଦ। ନ ଈଶସ୍ୟାସ୍ତି ନିସର୍ଗତ କିମ୍ପି ବା ରାଗାଧିକଂ ଜୀବବତ୍। ଆମର ଜୀବମାନଙ୍କର ବିଭିନ୍ନ ପ୍ରକାର କାମ କ୍ରୋଧ ଇତ୍ୟାଦି ରହିଛି, କିନ୍ତୁ ଭଗବାନଙ୍କର ଯେଉଁ ରହିଛି ନିସର୍ଗ ବା ଭଗବାନଙ୍କର ଯେଉଁ ସ୍ୱଭାବ କିଭଳି ନା, ଭଗବାନ ହେଉଛନ୍ତି ସ୍ୱଭାବରେ ବହୁତ ସୁନ୍ଦର, ଇଚ୍ଛା ଭଗବାନ ଇଚ୍ଛା କରି ଏଭଳି ଭାବରେ ସେବାକୁ ଗ୍ରହଣ କଲେ। ତେଣୁ ଏଇଟାକୁ ଦେଖିବା ପାଇଁ ସମସ୍ତେ ହଜାର ହଜାର ଲୋକ ଦେଖୁଛନ୍ତି, ତଦ ପଦସ୍ତତ୍ କରାତ୍ ସ୍ତ୍ରୀ କୁର୍ବାନ ରୁଚିରା, ଭଗବାନ କ'ଣ କଲେ ନା ତାକୁ ରୁଚିରାଙ୍ଗରେ ପରିଣତ କରିଦେଲେ। ଆଉ ପରସ୍ପର କୁହାଯିବ କେମିତି ତାକୁ ତାଙ୍କର ଯେଉଁ ରହିଛି ରୋଗ ତ୍ରିବକ୍ର ଥିଲା ତାକୁ ଦୂର କରିବେ କିଭଳି ଭାବରେ। ଆମର ସବୁ ବିଭିନ୍ନ ପ୍ରକାର ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ବିଭିନ୍ନ ପ୍ରକାର ରାଗ ସବୁ ରହିଛି, ଆମର ସ୍ୱଭାବ ଏସବୁ ରହିଛି, କିନ୍ତୁ ଜୀବବତ୍ କିନ୍ତୁ ସ୍ୱୟଜନ କିନ୍ତୁ ନିଜଜନଙ୍କର ଭଗବାନ ତାଙ୍କ ନିଜଜନଙ୍କର ସେସବୁକୁ ଦୂର କରିଦିଅନ୍ତି। ତେଣୁ ଏତତ୍ ସ୍ପଷ୍ଟମ ଅଭୁତ ଅତ୍ର ପଥି ତେଣୁ ଆମର ଭିତରେ ଯେଉଁ ପ୍ରକାର ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ସବୁ ରହିଛି, ଆମେ ଯେତେବେଳେ ଭଗବାନଙ୍କ ସେବା କରୁଛେ, ଭଗବାନଙ୍କ ନିଯୁକ୍ତ ରହିଛି ସେବାରେ, ତେଣୁ ଭଗବାନ ତାକୁ ଶୁଦ୍ଧ କରିଦିଅନ୍ତି। ଏଇଟାକୁ ଦେଖିବା ପାଇଁ ଭଗବାନ ସେଇଠି ରାସ୍ତାରେ ସେଇ ସମସ୍ତଙ୍କ ସାମ୍ନାରେ ଭଗବାନ କ'ଣ କଲେ ନା, ପଦସ୍ତତ୍ କରାତ୍ ସ୍ୱୀକୃବନ୍, ତାଙ୍କର ଭଗବାନ ତାଙ୍କର ପାଦରେ ପାଦ ରଖିକରି ତାଙ୍କ ନିଜ କରରେ ନିଜ ଆଙ୍ଗୁଠିରେ ତାକୁ ରୁଚିରାଙ୍ଗ ରାଗ ଚକମେ ମୁକୁନ୍ଦ ତାଙ୍କୁ ବହୁତ ସୁନ୍ଦରରେ ପରିଣତ କରିଦେବେ। ଆଉ ପରଶୁରକୁ ସେଇଟା ବର୍ଣ୍ଣନା କରାଯିବ, ଏଇଟା ହରିଶ୍ରୀ କହିଛନ୍ତି। ତେଣୁ କେମିତି ଭଗବାନ ତାକୁ ସୁନ୍ଦରରେ ପରିଣତ କଲେ ଏଇଟା ବର୍ଣ୍ଣନା ଗୋଟିଏ ଶ୍ଳୋକରେ କୁହାଯାଉଛି। ଆଉ ପର ଶ୍ଳୋକରେ କ'ଣ କଲେ ନା, ପଦ୍ମ୍ୟାମାକ୍ରମ୍ୟ ପ୍ରପଦେ ଦ୍ୱୟଙ୍ଗୁଳ ତାନ ପାଳିନା ପ୍ରଗୃହେ ଚିବୁକେ ଧ୍ୟାତ୍ମ ମୁଦ ନିନତ୍ ମଦଚ୍ୟୁତ ଉନନିମଦ ଦପୁଚ୍ୟୁ ଅଚ୍ୟୁତ। ଏମିତି ଗୋଟିଏ ପ୍ରିଣ୍ଟିଂ ମିଷ୍ଟେକ୍ ରହିଛି। ତାକୁ ଭଗବାନ କ'ଣ କଲେ ନା, କିଭଳି ତାକୁ ସର୍ଜରୀ କଲେ ତାର, ନା ଅଚ୍ୟୁତ କହିଲେ ଶ୍ରୀକୃଷ୍ଣ ପଦ୍ମ୍ୟାଂ ନିଜ ପାଦ ପଦ୍ମରେ କ'ଣ କଲେ ନା, ପ୍ରପଦେ ତସ୍ୟା ପାଦାଗ୍ରଦ୍ୱୟମ୍, ନିଜ ପାଦକୁ ତାର ଯେଉଁ ପାଦ ରହିଛି ତାର ଦୁଇଟି ପାଦକୁ ପଦର ଆଗ୍ରରେ ଆକ୍ରମ୍ୟ କହିଲେ ଆପିଡ଼୍ୟ ରଖିକରି କ'ଣ କଲେ ନା, ଦ୍ୱାଙ୍ଗୁଳା ତାନ ପାଳିନା ଦୁଇ ଆଙ୍ଗୁଳ ଉତ୍ତାନ ଉନ୍ନତ ଜସ୍ମିନ୍ ପାଣୁ ତ ଦୁଇଟି ଆଙ୍ଗୁଠିରେ, ଦୁଇଟି ଆଙ୍ଗୁଠି କହିଲେ ଏଇ ଯେଉଁ ତର୍ଜନୀ ଏବଂ ମଧ୍ୟ ଆଙ୍ଗୁଠି, ଏଇ ଦୁଇଟି ଆଙ୍ଗୁଠିରେ ଭଗବାନ କ'ଣ କଲେ, ସେ ଚିବୁକରେ ଧରିକି ଇଏ କଲେ ଉଠେଇଲେ। ଦ୍ୱୟ ଆଙ୍ଗୁଳେ ଉତ୍ତାନେ ଉନ୍ନତେ ଜସ୍ମିନ୍ ଚିବୁକେ, ତାଙ୍କର ଯେଉଁ ଚିବୁକ ରହିଛି ଏଇ ସ୍ଥାନଟାକୁ ଚିବୁକ କହନ୍ତି, ମୁଖର ଅଧଭାଗ ମୁଖର ତଳ ଭାଗଟାକୁ ଚିବୁକ କହନ୍ତି, ଏଇଟାକୁ ପ୍ରଗୃହେ ଦୁଇ ଆଙ୍ଗୁଠିରେ ଧରିକିରି କ'ଣ କଲେ ଧୃତୁଆ ଅଧ୍ୟାତ୍ମ କହିଲେ ଦେହମ ଉଦନୀ ନମତ, ତାଙ୍କର ଯେଉଁ ତିନି ଜାଗାରେ କୁବଜା ଥିଲା ଭଗବାନ ଖାଲି ଟିକେ ଆଙ୍ଗୁଠିରେ ଟେକିଦେଲେ ସବୁ ଠିକ୍ ହେଇଗଲା। ଏଭଳି ଭଗବାନଙ୍କର ସବୁ ରହିଛି, ଲୀଳା ସବୁ ରହିଛି ତାଙ୍କର। ତେଣୁ ଏଠି କୁହାଯାଉଛି, ହରିଶ୍ରୀ କହୁଛନ୍ତି ଯେ ପାଦ ସମ୍ପିଡ଼ନଂ ଶୂଦ୍ର ଧର୍ମ ଇତି ଆକଳୟ ସହ ତଦା ତତ୍ ପ୍ରପଦେ ପଦ୍ମ୍ୟାଂ ମାଧବ କିମ୍ ଅପୁଡ଼ୟ। ଭଗବାନଙ୍କ ପାଦପଦ୍ମ ହେଉଛି ପାଦ ସମ୍ପିଡ଼ନ ଶୂଦ୍ର ଧର୍ମ ଇତି ଆକଳୟ, ଆମର ଶରୀର ଯେଉଁ ରହିଛି ଏଠି ବର୍ଣ୍ଣାଶ୍ରମ ଧର୍ମ, ପ୍ରଭୁପାଦ ମହାରାଜ କହନ୍ତି ଆମର ଶରୀର ଯେଉଁ ହେଉଛି ଗୋଟେ ବର୍ଣ୍ଣାଶ୍ରମ ଦଳର ଧର୍ମର ପ୍ରତୀକ, ଚାରି ବର୍ଣ୍ଣ ଯେଉଁ ଚାରି ଆଶ୍ରମ ରହିଛି, ବିଶେଷ ଭାବରେ ଚାରି ବର୍ଣ୍ଣ ଯେଉଁ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଆମର ମସ୍ତକ ହେଉଛି ବ୍ରାହ୍ମଣ, ହାତ ହେଉଛି କ୍ଷତ୍ରିୟ, କ୍ଷତ୍ରିୟ କହିଲେ ଯିଏ ଆମକୁ ବିପଦରୁ ରକ୍ଷା କରେ, ଯେମିତି ହାତ ବିପଦ ଆସିଲେ ଆମେ ହାତ ଦେଖାଇ ଦେଉଛେ, ଏଇଟା ଆମର ହାତ ହେଉଛି କ୍ଷତ୍ରିୟର କର୍ମ କରୁଛି। ଏବଂ ଆମର ଯେଉଁ ରହିଛି ପାକସ୍ଥଳୀ ବା ଷ୍ଟମାକ୍ ବା ବେଲି ରହୁଛି, ଏଇଟା ହେଉଛି ଆମର କ'ଣ ବୈଶ୍ୟର କାର୍ଯ୍ୟ କରୁଛି, ବୈଶ୍ୟ ଯେମିତି ସମସ୍ତଙ୍କୁ ବାଣିଜ୍ୟ ଇତ୍ୟାଦି କରି ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି, ଏଭଳି ଭାବରେ ଆମର ଖାଦ୍ୟ ଯେଉଁ ପାକସ୍ଥଳୀ ଗଲେ ସବୁକିଛି ଆମେ ଶରୀର ଖାଦ୍ୟ ପାଉଛି, ତେଣୁ ସେ ବୈଶ୍ୟର କାର୍ଯ୍ୟ କରୁଛି। ଏବଂ ପାଦ ଦ୍ୱାରା ଶୂଦ୍ରର କାର୍ଯ୍ୟ, ଯେଉଁଠି ଚାହିଁବା ଆମେ ସେଠିକି ଯିବା ପାଦ ମାଧ୍ୟମରେ, ପାଦର ଶୂଦ୍ର କାର୍ଯ୍ୟ କରୁଛି। ତେଣୁ ହରିଶ୍ୱରୀ କହୁଛନ୍ତି ପାଦ ସମ୍ପିଡ଼ନମ୍ ଶୂଦ୍ର ଧର୍ମ ଇତି ଆକଳୟ, ପାଦ ହେଉଛି ଶୂଦ୍ର, ଭଗବାନ ପାଦ ମଧ୍ୟ ଶୂଦ୍ର ଭଳି କାର୍ଯ୍ୟ କଲା, ତେଣୁ ଶୂଦ୍ର ଧର୍ମ ହେଉଛି କ'ଣ ନା, ପରର ସେବା କରିବା। ଶୂଦ୍ର କ'ଣ ଭଗବତ ଗୀତାରେ ଭଗବାନ କହିଲେନି କି, କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବଜମ୍ ପରିଚର୍ଯ୍ୟାତ୍ମକ କର୍ମ, ଅନ୍ୟର ସେବା କରିବା ହେଉଛି ଶୂଦ୍ରର ଧର୍ମ। ତେଣୁ ଭଗବାନ ବର୍ତ୍ତମାନ ସେବା କଲେ, କୁବଜାର ସେବା କଲେ, କୁବଜା ତାଙ୍କର ସେବା କଲେ, ଭଗବାନ ମଧ୍ୟ ତାର ସେବା କଲେ, ପାଦରେ ତାର ପାଦକୁ ଧରିକି ରଖିଲେ ବା ଆପିଡ଼ିଆ ବୋଲି କହିଲେ ଟିକେ ଚାପି ଦେଇଛନ୍ତି। ତେଣୁ ତଦା ତତ୍ ପ୍ରପଦେ ପଦ୍ମ୍ୟାମ ମାଧବ କିମ୍ ଅପିଡ଼ୟ, ତେଣୁ ଭଗବାନ ଭାବୁଥିଲେ ମୋର ପାଦ ଯେଉଁ ରହିଛି ଏ ଶୂଦ୍ର, ତେଣୁ ଇଏ ଅନ୍ୟର ସେବା କରିବା କଥା କହିକିରି ତାର ସେବା କଲେ। ଏଇଭଳି ଭାବରେ ହରିଶ୍ରୀ ତାଙ୍କର ଭାଷାରେ ଏଇଟାକୁ କହିଛନ୍ତି। ତେଣୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେ ପ୍ରକୃତରେ ଇଏ ହେଉଛନ୍ତି ଭୂମିଦେବୀ, ଭୂମିଦେବୀ ଭୂମିଦେବୀ ଭୂମି ଉପରେ ଯେଉଁ ଭାର ଆମେ କହିଥିଲେ କାଲି, ଭୂମି ଉପରେ ଏଇ ଯେଉଁ ଅସୁରମାନେ ରାଜା ହୋଇକି ରହିଥିଲେ, ସବୁ ପ୍ରକାର ଅଧର୍ମ କାର୍ଯ୍ୟ କରୁଥିଲେ, ତେଣୁ ଭୂମି ଉପରେ ବାହାର ହୋଇଯାଇଥିଲେ, ସେଥିପାଇଁ ଭୂମି ଦବି ଯାଇଥିଲେ। ତେଣୁ ଭଗବାନ କ'ଣ କଲେ ନା, ତାଙ୍କୁ ଯେଉଁ ଠିକ୍ କରିଦେଲେ, ତାଙ୍କର ଦୁଇ ପାଦ ଥିଲା, କୁବଜାଙ୍କର ଦୁଇ ପାଦରେ ଭଗବାନ ଦୁଇ ପାଦକୁ ମିଶାଇଦେଲେ, ତେଣୁ ଦୁଇ ପ୍ଲସ୍ ଦୁଇ ପୁରା ପୁରା ପାଦ ପୂର୍ଣ୍ଣ ଭୂମି ତାଙ୍କୁ ପ୍ରଦାନ କଲେ। ଆଉ ଗୋଟେ ତାର ଅର୍ଥ ହେବ ଯେ ଭଗବାନ ଯେତେବେଳେ ଚରଣରେ ତାଙ୍କ ଚରଣକୁ ଦାବିଲେ, ସେ ସମୟରେ କାମଦେବ ସେଠି ଉପସ୍ଥିତ ହେଲେ, ତାଙ୍କର କାମ ଭାବ ଜାଗ୍ରତ ହେଲା କୁବଜାଙ୍କର। ଆଉ ଗୋଟେ ଭାବ ହେଉଛି, ଏ ଯେଉଁ କାର୍ଯ୍ୟ କଲେ, ଏଇଭଳି ଭାବରେ ପାଦକୁ ସ୍ଥାପିତ କଲେ, ଅଧୋଗତି ଦଣ୍ଡ ଉର୍ଦ୍ଧଗତି ପୁରସ୍କାର। ପାଦଟା ଯେଉଁ ରହିଛି, ପାଦଟା ରହୁଛି ଆମର ଅଧ ତଳେ ରହିଛି, ତେଣୁ ଅଧୋଗତି ହେଲେ ଜଣେ ଦଣ୍ଡପ୍ରାପ୍ତ ହେବ, ଭଗବାନ ସେଥିପାଇଁ ଦଣ୍ଡ ପ୍ରଦାନ କଲେ ପାଦକୁ। ଆଉ ମସ୍ତକ ଆମର ଉର୍ଦ୍ଧ୍ୱକୁ ରହିଛି, ତେଣୁ ଉର୍ଦ୍ଧ୍ୱଗତି ହେଲେ ପୁରସ୍କାର ପାଇବ, ତେଣୁ ଭଗବାନ ତାକୁ ଟେକିଦେଲେ, ପୁରସ୍କାର ଦେଲେ। ଏଇଭଳି ଭାବରେ ଆଚାର୍ଯ୍ୟମାନେ ଟୀକା କରିଛନ୍ତି। ତେବେ ସେ ଆମର ହରିଶ୍ରୀ କହୁଛନ୍ତି, ଅଧୋଗତେ ରଦନମେବ ପଦ୍ଭ୍ୟାଂ ମନୁଗ୍ରହଂ ଚୋର୍ଦ୍ଧଗତେ କରେଣ କରୋମି ଭୂମା ଭୀତି ବୋଧୟନ୍ ସ ଦ୍ୱାଭ୍ୟାମ ଦ୍ୱୟଂ ତତ୍କି ମଧା ସଲିଳମ। ଅଧୋଗତେ ଅର୍ଦ୍ଦନମେବ ପଦ୍ଭ୍ୟାମ ଅନୁଗ୍ରହ ଚୌର୍ଦ୍ଧଗତେ କରେଣ। ଅଧୋଗତି ମୁଁ ଯେଉଁ କହିଲି, ଅଧୋଗତି ଯେଉଁମାନେ ହେବେ ସେମାନେ ଦଣ୍ଡ ପାଇବେ, ଭଗବାନ ପାଦପଦ୍ମ ଦୁଇଟିରେ ତାକୁ ଦଣ୍ଡ ପ୍ରଦାନ କଲେ, ତା ଉପରେ ପାଦରେ ରଖିଲେ। ଏବଂ ଅନୁଗ୍ରହ ଉର୍ଦ୍ଧଗତେ କରେଣ, ହସ୍ତରେ ତାକୁ ଅନୁଗ୍ରହ କଲେ, ତାର ଚିଭୁକୁ ଧରି ଟେକିଦେଲେ, ତାକୁ ପୁରସ୍କାର କଲାଭଳି ହେଲା। ଭୂମା ବିତ ବୋଧୟନ୍ ଦ୍ୱାଭ୍ୟାଂ ଦ୍ୱୟଂ ତତ୍କି। ତାପରେ ଆଉ ଗୋଟେ କହୁଛି, କଂସ ସେବ ତତ୍ ଅମ୍ବରାଣୀ ରାଜ କୋଢ଼ାନ୍ୟଙ୍ଗ ରାଗୋ ଅପି ଅୟଂ ତୁଲ୍ୟୌ ତତ୍ ପରିଚାରକା ଅପି ଯୁବାଂ ତୁଲ୍ୟ ଅହମ୍ ଅର୍ଥି ଦ୍ୱୟୌ। ଇଏ ରଜକ ମଧ୍ୟ କଂସର ସେବକ ଥିଲେ ଏବଂ କୁବଜା ମଧ୍ୟ କଂସର ସେବିକା ଥିଲା, ଦୁଇ ଜଣ ଯାକ ସେବା କରୁଥିଲେ କଂସର। ରଜକ ଓଢ଼ାଣି ଅଙ୍ଗରାଗ ଅପ୍ୟାଙ୍ଗ ତୁଲ୍ୟୌ, ରଜକ ଯେଉଁ ବସ୍ତ୍ର ଆଣିଥିଲା ଭଗବାନ ପ୍ରଦାନ କଲା ନାହିଁ, କିନ୍ତୁ ଇଏ କୁବଜା ଅଙ୍ଗରାଗ ପ୍ରଦାନ କଲେ। ତତ୍ ପରିଚାରିକା ଅପି ଯୁବାଙ୍ଗ ତୁଲ୍ୟ ଅହମ୍ ଅର୍ଥି ଦ୍ୱୟୌ, ଭଗବାନ ଦୁଇ ଜଣଙ୍କୁ ପ୍ରାର୍ଥନା କରିଥିଲେ, ମୋତେ ଟିକେ ଦିଅ ବସ୍ତ୍ର କିଛି ଦିଅ, ଆଙ୍କୁ ମଧ୍ୟ ପ୍ରାର୍ଥନା କରିଥିଲେ ମୋତେ କିଛି ଅଙ୍ଗରାଗ ପ୍ରଦାନ କର। ତତ୍ରାସିତ୍ ସୁଦୂରୁକ୍ତି ରତ୍ର ଭରେ ଭବତି ସର୍ବାଙ୍ଗ ରାଗ ପ୍ରଦା ସାରଲ୍ୟଂ ତ୍ୱୟି ସିଦ୍ଧମେବ ଚିବୁକୋ ଦୃତୀୟା ସଶଂସାଚ୍ୟୁତେ। କିନ୍ତୁ ରଜକ ଭଗବାନଙ୍କୁ ବିଭିନ୍ନ ପ୍ରକାର କ'ଣ ସବୁ ପ୍ରକାର ଦୁରୁକ୍ତି କହିଲା, ତତ୍ରାସିତ୍ ସୁଦୂରୁକ୍ତି ବହୁତ ଦୁରୁକ୍ତି ଭବତି, କିନ୍ତୁ ସର୍ବାଙ୍ଗ ରାଗ ପ୍ରଦା ସାରଲ୍ୟଂ, ଇଏ କୁବଜା ସବୁ ଅଙ୍ଗ ପ୍ରଦାନ କଲେ, ସେ ଯେଉଁ ରହିଛି ଅଙ୍ଗରାଗକୁ ପ୍ରଦାନ କଲେ। ତୋଇ ସିଦ୍ଧମେବ ଚିବୁକ ଦୃତୀୟା ସଶସାଚ୍ୟୁତ, ତେଣୁ ଇଏ ସିଦ୍ଧି ପାଇଗଲା, ତେଣୁ ଭଗବାନ ତାର ଚିବୁକ ଧରିକି ଯେଉଁ ତାକୁ ଟେକିଲେ, ତାଙ୍କୁ ତ ପ୍ରଶଂସା କଲେ, ଏଇଭଳି ଭାବରେ ବହୁତ ସୁନ୍ଦର କାର୍ଯ୍ୟକ୍ରମ କଲ। କିନ୍ତୁ ରଜକକୁ ଗୋଟିଏ ଚାପଟା ମାରିଦେଲେ ସେ ତାର ଶିରଚ୍ଛେଦ ହୋଇଗଲା। ତେଣୁ କହୁଛନ୍ତି, ତ୍ୱତ୍ ରୂପ ମୋହିତ ଧିଆ ହି ମୟାଙ୍ଗ ରାଗ ସ୍ତୁଭ୍ୟମ ହୃଦା ଇ ନିଖିଳୋପି ତଦେତ ଦାଗ ଜ୍ଞାତ୍ୱା କରିଷ୍ୟତି ନୃପ କିମ୍ ବେତି କିମୁ ବେତି ଭୀତିଂ ନୈବା ବହେତ୍ୟ ଭୟ ଶିବୁକଂ ଦଧୌ କିମ୍। ତ୍ୱତ୍ ରୂପ ମୋହିତ ଧିଆ ହି ମୟାଙ୍ଗ ରାଗ ସ୍ତୁଭ୍ୟମ, ଭଗବାନଙ୍କୁ ଯେଉଁ ଅଙ୍ଗରାଗ ପ୍ରଦାନ କଲେ କୁବଜା, ସେ ଭଗବାନ ମଧ୍ୟ ତାଙ୍କର ରୂପରେ ମୋହିତ ହୋଇଗଲେ କି ଭଗବାନ ହୃଦୟ ନିଖିଳୋପି ତଦେତ ରାଗ, ତେଣୁ ଏଇଭଳି ଭାବରେ ସେ ତାଙ୍କୁ ପୁରସ୍କାର କଲେ। ଜ୍ଞାତ୍ୱା କରିଷ୍ୟତି ନୃପ କି ମୁଁ ବେତି ଭୀତିଂ, ନୃପ କହିଲେ ପରୀକ୍ଷିତ ମହାରାଜକୁ ସମ୍ବୋଧନ କରୁଛନ୍ତି, ବା କଂସର ଭୟରେ, ଯେଉଁ କଂସ ଭୟ ଥିଲେ ମଧ୍ୟ ସେ ଚିନ୍ତା କଲା ନାହିଁ, କୁବୁଜା କଂସର ଭୟ କଲା ନାହିଁ। ଚିବୁକଂ ଦଧୁକିମ୍, ଭଗବାନ ଯେଉଁ କୁବୁଜା କଂସର ଭୟ ନ କରିକି ଭଗବାନଙ୍କୁ ଅଙ୍ଗରାଗ ପ୍ରଦାନ କଲେ, ତେଣୁ ଭଗବାନ ତାଙ୍କୁ ସେଥିପାଇଁ ପ୍ରଶଂସା କଲେ ଚିବୁକ ଧାରଣ କରିକିରିକି। ଏଇଭଳି ଭାବରେ ଆଚାର୍ଯ୍ୟମାନେ ସେଇଟାକୁ ତାଙ୍କ ଭାବ ବ୍ୟକ୍ତ କରିଛନ୍ତି। ଯେତେବେଳେ ଭଗବାନ ରାମଚନ୍ଦ୍ର ଯେତେବେଳେ ତାଙ୍କର ଲୀଳା କରୁଥିଲେ, ସେତେବେଳେ ଯେତେବେଳେ ସୀତାଜୀଙ୍କୁ ଅପହରଣ କରିନେଇଥିଲେ ରାବଣ, ସେତେବେଳେ ଭଗବାନ ହନୁମାନଙ୍କର ଶରଣ ନେଇଥିଲେ। ହନୁମାନଙ୍କର ଶରଣ ନେଇ ଯାଇକରି ହନୁମାନ ଯାଇକି ସୀତାଙ୍କୁ ଠାବ କରି ଆସିଥିଲେ। ଏସବୁ କଥା ହେଇଛି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ। ତେଣୁ ଭଗବାନ ବର୍ତ୍ତମାନ କୃଷ୍ଣ ଲୀଳାରେ ଭାବୁଛନ୍ତି, ମୁଁ ତ ରାମଲୀଳାରେ ହନୁମାନଙ୍କର ଆଶ୍ରୟ ନେଲି, ତେଣୁ କୃଷ୍ଣ ଲୀଳାରେ ମଧ୍ୟ ହନୁମାନଙ୍କର ଆଶ୍ରୟ ନେବି କହିକି ତାଙ୍କର ଚିବୁକକୁ ହନୁ କହନ୍ତି। ତେଣୁ ହନୁକୁ ଧରିଲେ ହନୁକୁ ପ୍ରାର୍ଥନା, ମାନେ କ'ଣ, ତାକୁ ପ୍ରାର୍ଥନା କଲେ ମୋତେ ମୁଁ ମୋତେ ସାହାଯ୍ୟ କର ବୋଲି କହିକିରି ତାଙ୍କୁ ତାଙ୍କ ପ୍ରତି ପ୍ରାର୍ଥନା କଲା ପରେ ବା ତାହା ହନୁମାନ ତାଙ୍କ ଆଶ୍ରୟ ନେଇଛନ୍ତି। ଯେମିତି ଭଗବାନ ରାମଚନ୍ଦ୍ର ହନୁମାନଙ୍କ ଆଶ୍ରୟ ନେଇଥିଲେ, ଭଗବାନ କୃଷ୍ଣ ମଧ୍ୟ ବର୍ତ୍ତମାନ ହନୁଙ୍କର ଆଶ୍ରୟ ନେଲେ। କ'ଣ ହନୁଙ୍କର ଆଶ୍ରୟ ନେଲେ, ଏ ଯେଉଁ ଚିବୁକଟା ଏଇଟାକୁ ହନୁ କହନ୍ତି ଏଇଟାକୁ। ତେଣୁ ଭଗବାନ ଯେଉଁ ଚିବୁକରେ ଦୁଇ ଆଙ୍ଗୁଳି ଟେକିଦେଲେ, ତାମାନେ ହନୁଙ୍କର ଆଶ୍ରୟ ନେଲେ ଭଗବାନ। ରାମଜୀଙ୍କ ସମୟରେ ହନୁମାନଙ୍କର ଆଶ୍ରୟ ନେଇଥିଲେ, ବର୍ତ୍ତମାନ କୃଷ୍ଣଙ୍କ ସମୟରେ ମଧ୍ୟ ହନୁମାନଙ୍କ ଆଶ୍ରୟ ନେଲେ। ଏଇଭଳି ଭାବରେ ଆମର ହରିଶୁରୀ ତାଙ୍କର ଟୀକାରେ ଏଇଟା କହୁଛନ୍ତି। ବାସ ଶ୍ରଗାଭରଣ ଚନ୍ଦନ ଧାରଣୀନ କିଦୃଂ ନବୀନ ମିତି ସୌଷ୍ଠବମ ଆଗତ ମେ ଦ୍ରଷ୍ଟୁ ତଦାଶ୍ୟ ମୁକୁରେ ବିମଳେଜ ଶୋଭେ ତନ୍ ମୂଳଦଣ୍ଡ ଚିବୁକଂ କରତୋ ଦଧୌ କିମ୍। ଭଗବାନ ଯେଉଁ ଚିବୁକକୁ ଟେକିଲେ, ହରିଶୁରୀ ତାଙ୍କର ଭାବରେ କହୁଛନ୍ତି, ଭଗବାନ କ'ଣ କଲେ ନା ପ୍ରଥମେ ବାସ ପରିଧାନ କଲେ, ଯେଉଁ ରହିଛି ରଜକକୁ ତାଠାରୁ ସେ ମାନେ ଚାପୁଡ଼ା ମାରି ତାଠାରୁ ବସ୍ତ୍ର ଗ୍ରହଣ କଲେ ଭଗବାନ। ତାପରେ ମାଳ ଧାରଣ କଲେ, ସବ୍ କହିଲେ ମାଳ ଧାରଣ କଲେ। ତେଣୁ ବର୍ତ୍ତମାନ ଭଗବାନ ସୁନ୍ଦର ଭାବରେ ବାସ ପରିଧାନ କଲେ, ମାଳ ପରିଧାନ କଲେ, ଏବଂ ଚନ୍ଦନ ମଧ୍ୟ ବର୍ତ୍ତମାନ କୁବୁଜା ମଧ୍ୟ ତାଙ୍କୁ ଚନ୍ଦନ ଲଗେଇଦେଲେ। ଯେ ସିଏ ବର୍ତ୍ତମାନ ଭାବୁଛନ୍ତି, କିଦୃଶଂ ନବୀନ ମିତି ସୌଷ୍ଠବ ମାଗତ ମେ, କିଭଳି ଭାବରେ ମୋର ସୌଷ୍ଠବ ବର୍ତ୍ତମାନ କେତେ ସୁନ୍ଦର ମୁଁ ଦେଖାଯାଉଛି। ଭଗବାନ ଚିନ୍ତା କରୁଛନ୍ତି ଦେଖିବେ ବୋଲି, କେମିତି ଦେଖିବେ ଭଗବାନ। ଦ୍ରଷ୍ଟୁଂ ତଦାଶ୍ୟ ମୁକୁରେ ବିମଳେ ଅବ୍ଜ ଶୋଭେ ତନ୍ ମୂଳଦଣ୍ଡ ଚିବୁକଂ କରତୁ ଦଧୋ କିମ୍। ଯେମିତି ଆମେ ନିଜର ରୂପ ଦେଖିବା ପାଇଁ ମିରର ଦେଖୁଛେ, ଆଇନା ଦେଖୁଛେ, ଆଇନାର ରହିଛି ତଳଟା ରହିଛି ତଳକୁ ଧରିକିରି, ଆଇନାର ତଳକୁ ଦେଖି ଦେଖୁଛେ ନା, ତା'ର ଷ୍ଟାଣ୍ଡକୁ ଧରିକିରି ଆମେ ଦେଖୁଛେ, ମୁଖକୁ ଦେଖୁଛେ। ସେହିଭଳି ଭାବେ ଭଗବାନ ଦ୍ରଷ୍ଟୁଂ ତଦ ଅଶ୍ୟ ମୁକୁରେ, ଆଇନା ଯେମିତି ଦେଖନ୍ତି ସେହିଭଳି ଭାବରେ ଏଇ ଯେଉଁ ରହିଛି କୁବ୍ଜାର ମୁଖ ରହିଛି, କୁବ୍ଜା ମୁଖକୁ ରେ ଭଗବାନ ନିଜର ସୌନ୍ଦର୍ଯ୍ୟ ଦେଖୁଛନ୍ତି କି, ସେଥିପାଇଁ ତାକୁ ତା'ର ଯେଉଁ ରହିଛି ଚିବୁକକୁ ଟେକି ଦେଉଛନ୍ତି। ଏଇଭଳି ଭାବରେ ଆମର ହରିଶ୍ୱରୀ ସେଇଟା ଟୀକାରେ କରିଛନ୍ତି। ତେଣୁ ଯତ୍ ପ୍ରାକ୍ ଚକାର ଭବତି ବନବାସଦାନ ମହ୍ୟଂ ମୟାପି ଗଣିତ ବୃଷମିଷ୍ଟ କୃତତ୍ ପ୍ରାକ୍ ଭୁକ୍ତ ବନ୍ୟବସତେର୍ନ ମମାଧୁନା ତୁ ଦେୟଂ ସୁଧେତି ସଦୟଂ ଚିବୁକଂ ଦଧାର। ଯତ୍ ପ୍ରାକ୍ ଚକାର ଭବତି ବନବାସଦାନ, ଏଇ ବର୍ତ୍ତମାନ ଇଏ କୁବ୍ଜା ଯେ ପୂର୍ବଜନ୍ମରେ ସେ ଥିଲେ କ'ଣ, ସେ ଥିଲେ ହେଉଛନ୍ତି ମନ୍ଥରା। ତେଣୁ ପ୍ରାକ୍ ଚକାର ଭବତି ବନବାସ ଦାନ, ଭଗବାନଙ୍କୁ ସେ ବନବାସ ଦେଇଥିଲେ, ସକାଳେ ହେଇଥିଲେ ବନବାସ ରାଜା ହେଇଥାନ୍ତେ, କିନ୍ତୁ ଯେଉଁ ରହିଛି ମନ୍ଥରା ଏଭଳି କୈକେୟୀଙ୍କୁ ମନ୍ତ୍ରଣା ଦେଲେ ସବୁ ଓଲଟି ଗଲା। ସକାଳ ହେଲେ ରାଜା ରାଜା ରାମଚନ୍ଦ୍ର ରାଜା ହେଲେ ନାହିଁ, ସେ ଗଲେ ବନକୁ ଗଲେ। ତେଣୁ ତା'ର କାରଣ ହେଉଛନ୍ତି ଏଇ ମନ୍ଥରା। ତେଣୁ ସିଏ କହୁଛନ୍ତି, ମନ୍ଥରା ଭାବୁଛନ୍ତି ବା ଭଗବାନ ଭାବୁଛନ୍ତି, ଯତ୍ ପ୍ରାକ୍ ଚକାର ଭବତି ବନବାସ ଦାନ ମହ୍ୟଂ मयापि गणितं भूसमिष्ट कृतत् प्रागभुक्त वन्यवसे वसतेर्न ममाधुना तु देयं सुधेति सदयं चिबुकं दधार। तेणु सेटा तुम जो वनवास मते दान देल सेटा मध्य इटा मो प्रति उपकार हला। भगवान जदि वनवास न जाई थांते ए सब रावण इत्यादि मान सब हत्या करि न थांते भगवान। तेणु तुम्हें जो मते वनवास प्रदान कल तेणु अधुना तु देयं सुधेति सदयं तेणु मु वर्तमान तुमको ए सुधा प्रदान करुच्छे कहीकि चिबु को दधार कले कि चिबु को धारण कले कि हरिदास हरिश्वरी भगवती कहते रसापहरण पुरा कृतमनागशोस प्रभोर्मया कुटिलया फल तद उपभुज्यते अस्य स्फुटम। रसापहरण पुरा कृतमनागशो अस्य प्रभोर मया कुटुलया फलं तदुपभुज्यते अस्य स्फुटं। विधाय सुरा सार्पण पुनरा मया स्यामिति हृदि स्थित मेवेति ते चिबुकम् अदत्थं दधे। रस अपहरणं पुरा भगवान जो रहिछि जेतेबेळे माया रस अपहरण करथिले कृत मनो मनावसो अस्य प्रभो मया कुटुलया फलं। मु आपणकर जो आपण जो राजा होते से जो आपण आनंद प्राप्त होता मुझे अपहरण कली मोर कृत मनावसो प्रभु कुटुलया कुटुल रूप से मंत्र रूप से आपणकर जो आनंद प्राप्त होता से आप वंचित करी। तेणु आपण पुनरा अमया श्यामिति हृदय स्थिति तेणु ये जो मोर रोग होता मुझ को जो रही आपण रसुर आप वंचित करी भगवान आपण से ग्रहण नक मत वर्तमान रस प्रदान कर भगवान तक अधर सुधा को प्रदान करे चिबुक से चिबुक धारण करण कर हरिश्वरी भावार्थ कहते कराम्बुजं येन पुर अवलम्बितश्रियो गजेन्द्रस्य च स्वयं मुज्ज्वलं मुखाम्बुजं कांक्षति ते समुत्सुख करो मयत्याशयस्तथा दधे। भगवान जो भगवान पूरा अतीतरे जेतेबेळे गजेन्द्र जेतेबेळे कुंभीर द्वारा आक्रांत होकर भगवान प्रार्थना करथुला भगवान ये करामबुज भगवान ये हस्तरे ताकु उद्धार करथिले अवलंबित श्रीओ गज को उद्धार करथिले से भार मुखाम्बुज कांक्षति ते समुत्सुख करो मयत्ये साय तथा दधे। तेणु वर्तमान मुखाम्बुज भगवान करामबुज हरि को गज को उद्धार करथिले वर्तमान भगवान तांकु कुबुजा को तांकर मुखाम्बुज प्रदान करसंदी जो टेकी दौंती से कुबुजा भगवान मुखाम्बुज को दर्शन कर मुखाम्बुज कांक्षति ते समुत्सुख करो। तेणुक आप जो हरिश्वर कहते भगवान से आंगुठी दुईटी से तार चिबुक को टेकिले ये कि मयं प्राग बलिना रसार्पण मिह प्रकारी जात करस्तेनाद्रौ न शरीर मत्र तु रसस्पर्शन साद्र बपु तत्तृत्व गुणा तमेव महम अप्यर्थी च सत्य स्तवे वेति द्वंगुण चिन्हित विषदयो उन्मतान पाणी व्यधात। भगवान जितेबले बड़ी रूप बामन रूप से आसते भगवान बड़ी कौन करते मयं प्राग बड़ीना रसपाणी मय प्रकार जात करे स्तनाद बड़ी महाराज जो भगवान बामन देव को जो देते देवी जहाँ भगवान मागे देवी प्रदान करी बोली कहीकि जल से कौन से संकल्प नहीं तेणु भगवान हस्त जल प्रदान करते। तेणु से ही समय भगवान केवल हाथ टी आर्द्र होता केवल हाथ में पा दे जल देते किंतु आदि तद्दातृत्व अगुणा तो गुणा तमेव महमप्यर्थी च सत्य तमेवेति द्वंगुण चिन्हित विषदयोन उन्नत प्राणी व्यधात। आदि ये जो कुब्जा भगवान को पूरा अंग को भगवान कर रसरे भरी दले अंग अंगराग प्रदान कले तेणु भगवान अत्यंत प्रीत होकरी तेणु तांकर चिबुक को टेकिले कि भाव में विभिन्न विशेष हरिश्री एर अर्थ को आस्वादन करेणु ये सनातन गोस्वामी कहते हैं द्वे अंगुले मध्यमा तर्जन्य प्रकर्षण लीलया दुई आंगु कौ कौ दुईटा आंगु ना हूँ मध्यम आंगु और तर्जना आंगु ये दुईटा आंगु भगवान ताको चिबुक धरी टेकि अच्युत जो शब्द व्यवहार कराला कथमपि निज ऐश्वर्या च्युति रहित भगवान तांकर ऐश्वर्य केवल च्युत हुवंती नहीं इति प्रारब्ध क्षेपण सामर्थ्यंच ध्वनितम। तेणु ये जो प्रारब्ध कर्मफल आज ये असुंदर होते भगवान अच्युत सबकि ऐश्वर्य रही केवल च्युत हुवंती नहीं तेणु ताकू पुणी तार प्रारब्ध कर्मरु उद्धार कले प्रारब्ध कर्म जो रही कर्मफल को ध्वंस करदे ये मत कहज लीला विशेषात अच्युत अतएव तथा प्रग्रहण अन्यथा इच्छा मात्रेण एवं तत्सम्भवात् भगवान ये लीला करियारे ये सब कले ना भगवान चाहते इच्छा मात्र सब हो जाता भगवान जब इच्छा कर सुंदर हो जाऊ सांगे सांगे से सुंदर परिणत हो जाता किंतु समस्त को सीटा देखापी भगवान लीला प्रदर्शन कले तेणु पादरे पाद रखी आउ गोटे हाथ में पछपट को धरी एवं डाण हाथ में दुई आंगु कौन विशी आंगु आउ तर्जनी तर्जनी मध्यम आंगु भगवान चिबुक धरी टेकिले टेकी द्वारा से सुंदर परिणत हो गला भाव में सात नंबर श्लोक क तापर श्लोक कह तदर्जु समानांगी बृहत्श्रोणी पयोधरा मुकुंद स्पर्शना सद्यो बभुव प्रमोदोत्तमा। तेणु भगवान गोटे सेकेंड रे ठीक करदे तार रोग को दूर करदे त्रिवक्रा जो रोग था दूर हो गला सुंदर में परिणत होगा कि भली ना सा तद 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 रुजु सीधा हो गला त्रिवक्र जो थिला से सब चलीगला सीधा हो गला से रुजु समाना समानांगी बहुत सुंदर परिणत हो गला से बृहत् श्रोणी बृहत् नितंब एवं बृहत् स्तन मुकुंद स्पर्शनाथ भगवान का स्पर्श से सद्यो बभुव सांगे सांगे हो गल प्रमोदोत्तमा हो गला से प्रमोदोत्तमा बहुत सुंदर परिणत हो गला तदा कहले तत्क्षण भगवान जितेबले आंगुठी टेकिदेले से सांगे सांगे समय से समय बेसी डेरी है ना तत्क्षण सा कहले कुबुजा मुकुंद स्पर्शनाथ भगवान अच्छा मुकुंद सबकि मुकुंद मुक्ति प्रदान करें आ शरीर को ठीक करवाटा बड़ कथा कौन तेणु सद्य रुजु समानांगी कहले रुजु समान संग समान अंग जस्या सा आगुरी जो वक्र हो रही बर्तमान समान अंग होगला रुजु कहीगला मान सामान होगला बृहत् श्रोणी पयोधरा बृहत श्रोणी पयोधरऊ जस्य सा प्रमोदोत्तमा प्रमोदोत्तमा कहले कामिनी श्रेष्ठा बभुव बहुत सुंदर परिणत हो गला भगवान एवं त्रिवक्रा थिला एते असुंदर थिला भगवान ताकू बहुत सुंदर परिणत करदे प्रमोदोत्तमा श्रेष्ठ सुंदर में परिणत कले मिस यूनिवर्स मिस यूनिवर्स प्रदान करदे करदे भगवान तेणु ये कह हरिश्री कहते जे मत पाद भाजां न सताम अपिह संदर्शन भुवि फल कचित स्यात् तत्स्वामिनो मे सकल धीर्भाज कथां कथं तथा सदि तथा ध्यात मत पादभाजं न सताम अपिह संदर्शन भुवि फलम भगवान जो मैंने पादपद्म आश्रय ने सताम ତାଙ୍କୁ ଭକ୍ତମାନଙ୍କୁ ସତାମ ବୋଲି କୁହାଯାଏ। ସେଇ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇଥିବାରୁ ଭଗବାନ ତାକୁ ଯେଉଁ ଫଳ ପ୍ରଦାନ କଲେ, ଏଇଟାକୁ ଦେଖିବା ପାଇଁ ସତାମ ଅପିହ ସନ୍ଦର୍ଶନଂ ଭୂମି ଫଳଂ, ଭଗବାନଙ୍କ ସେବାରେ କ'ଣ ଫଳ ମିଳିବ ସେଇଟା ଦେଖିବା ପାଇଁ ଭଗବାନ ଏଭଳି ଭାବରେ ତାକୁ ସୁନ୍ଦରୀ କରିଦେଲେ। ତତ୍ ସ୍ୱାମିନୋ ମେ ସକଳ ଧି ଭାଜ କଥଂ ତଥା ସାଦ୍ ଇତି ତଥା ଧାତ୍। ଭଗବାନ ହେଉଛନ୍ତି ସମସ୍ତଙ୍କର ସ୍ୱାମୀ, ସକଳ ଯେତେ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି ତେଣୁ ସେମାନେ ସମସ୍ତେ ଭଗବାନଙ୍କୁ ନିଜର ସ୍ୱାମୀ ବୋଲି ଗ୍ରହଣ କରିପାରିବେ। ଜଗନ୍ନାଥ ସ୍ୱାମୀ ନୟନ ପତଗାମୀ, ତେଣୁ ଆଜି ସେହିଭଳି ଭାବରେ ଭଗବାନ ତାକୁ ଯେଉଁ ଇଏ କରିଦେଲେ, ସୁନ୍ଦରୀ ପରିଣତ କରିଦେଲେ, ସେ ତାଙ୍କୁ ସ୍ୱାମୀ ବୋଲି ଭାବିଲେ, ଗ୍ରହଣ କଲେ। ଆଉ ଗୋଟେ ଟୀକା ଆଉ ଗୋଟେ ଭାବ ଦେଉଛନ୍ତି, ପୁତ୍ରେଣ ଯତ୍ କୃତ ମ ସାଧୁ ତତ୍ତନ୍ଦ୍ର କୁର୍ଯ୍ୟାତ୍ ପିତା ଭୁବି ଯଥା। ଯଦି ପୁତ୍ର କିଛି ଭୁଲ କରିଦେଲା ତାହେଲେ ପିତା ସେ ଭୁଲଟାକୁ ମଧ୍ୟ ଠିକ୍ କରିପାରନ୍ତି। ତେଣୁ ଯୁକ୍ତଂ ବିରିଞ୍ଚି ରଚିତଂ କୁଟିଳାଙ୍ଗ ସମାସ ଚକ୍ରେ ରୁଜୁ ଭବିତା ଅନବଦ୍ୟମ ଶୋକରତ ସହି ପଦ୍ମନାଭ। ତେଣୁ ବ୍ରହ୍ମା ଯିଏକି ଭଗବାନଙ୍କ ପୁତ୍ର, ସିଏ ଯେଉଁ ଆଙ୍କୁ ନିର୍ମାଣ କରିଛନ୍ତି ଠିକ୍ ଅଛି, ଭୁଲ ହୋଇଗଲା ତାଙ୍କର ନିର୍ମାଣ କରିବାରେ, ଯେଉଁ ତ୍ରିବକ୍ର କରିଦେଲେ ଭଗବାନ ବର୍ତ୍ତମାନ ସବୁ ଠିକ୍ କରିଦେଲେ, କୁଟିଳାଙ୍ଗ କୁଟିଳାଙ୍କୁ ଦୂର କରିଦେଲେ, ରୁଜୁ କରିଦେଲେ। ସୋ କରତ ସହି ପଦ୍ମନାଭ, ନିଜ କର ଦ୍ୱାରା ତାଙ୍କୁ ଠିକ୍ କରିଦେଲେ। ଆମେ ସେଇଟା କହିବା କହିବା କଥା ସରିଲା ପରେ କହିବା। ମୃଦୁ ଭାଷଣ ମୃଦୁ ଭାଷଣ ଅଙ୍ଗରାଗାର୍ପଣ ନିଜ କର ତତ୍ ବିଲେପନ ତୃତୀୟାତ୍ ତୁଷ୍ଟ ଶ୍ରୀସୋପି ଅଦାତ୍ ତତ୍ ପ୍ରତିନିଧିବତ୍ ତ୍ରିବକ୍ରତା ପ୍ରଭୃତମ୍। ଇଏ ଯେଉଁ ରହିଛି ମୃଦୁ, ଏଇ ବହୁତ ସୁନ୍ଦର ଭାବରେ ଏଇଟା ଗୋଟେ କୁହାହେଇଛି, ଏଇଟା ମୃଦୁ ଭାଷଣ ଅଙ୍ଗରାଗ ଅର୍ପଣ ନିଜ କର ତତ୍ ବିଲେପନ ତ୍ରିତୟାତ୍। ତିନି ଭା ତିନିଟି ଭାବରେ କୁବ୍ଜା ତାଙ୍କର ସେବା କରିଥିଲା ଭଗବାନଙ୍କର। କ'ଣ କହିଲା, ମୃଦୁ ଭାଷଣ ରଜକୁ ମାଗିଥିଲେ ଭଗବାନ ବସ୍ତ୍ର କିଛି ଦିଅ ବୋଲି, ଅଙ୍ଗ ବହୁତ ସୁନ୍ଦର ଭାବରେ ସମ୍ବୋଧନ କରିଥିଲେ, ସେ ବହୁତ ନିନ୍ଦା କରି କଥା କହିଥିଲା ଭଗବାନଙ୍କୁ। କିନ୍ତୁ ଇଏ ମୃଦୁ ଭାଷଣ କହିଲେ, ଇଏ ଯେଉଁ ମୁଁ ଯଦିଓ ଇଏ କଂସ ପାଇଁ ମୁଁ ନେଉଛି, କିନ୍ତୁ ଏ ଯେଉଁ ଚନ୍ଦନର ପ୍ରକୃତ ଯୋଗ୍ୟ ହେଉଛ ତୁମେ ଦୁଇଜଣ, ଏଇଭଳି ଭାବରେ କହିଥିଲେ, ମୃଦୁ ଭାଷଣ କରିଥିଲେ ଏବଂ ଅଙ୍ଗରାଗ ଅର୍ପଣ କରିଥିଲେ। ସେଇ ଅଙ୍ଗରାଗକୁ ସେଇ ଚନ୍ଦନକୁ ଭଗବାନଙ୍କୁ ଅର୍ପଣ କରିଥିଲେ, ଦ୍ୱିତୀୟ କାର୍ଯ୍ୟ ଏଇଟା ହେଲା। ତିନିରେ କ'ଣ କଲେ, ସେ ଖାଲି ଦେଇଦେଲେ ନାହିଁ, ତାଙ୍କୁ ନିଅ ବୋଲି କହିଦେଲେ ନାହିଁ, ସେ କ'ଣ କଲେ, ନିଜ କର ତଳ ବିଲେପେନ ତୃତୀୟା, ନିଜ କର ଦ୍ୱାରା ତାଙ୍କୁ ଲିପନ ସୁନ୍ଦର ଭାବରେ ତାଙ୍କର ସେବା କରିଦେଲେ, ତାଙ୍କୁ ସୁନ୍ଦରରେ ଲଗେଇଦେଲେ, ସଜେଇଦେଲେ ଭଗବାନଙ୍କର। ଚନ୍ଦନ ଚରିଚିତ ନୀଳ କଳେବର ଯେଉଁ ରହିଛି, ଏଇଭଳି ଭାବରେ କରିଦେଲେ, ତିନୋଟି ଭାବରେ ସେବା କଲେ। ତେଣୁ ତୁଷ୍ଟ ଶ୍ରୀସୁ ଅପି ଅଦାତ୍ ତତ୍ ପ୍ରତିନିଧି ବତ୍ ତ୍ରିବକ୍ରତା ପ୍ରଭୃତିମ୍। ତ୍ରିବକ୍ରତା ପ୍ରଭୃତିମ୍, ଏଇ ସୁନ୍ଦର ଗୋଟେ ରହିଛି ଶବ୍ଦ। ତୁଷ୍ଟ ଭଗବାନ ତୁଷ୍ଟ ହେଇଗଲା କୁହାଗଲା ନା, ସନ୍ତୁଷ୍ଟ ଭଗବାନ, ଏଇ ଯେଉଁ ଶ୍ଳୋକଟି ରହିଛି, ଭଗବାନ ସନ୍ତୁଷ୍ଟ ହେଇଗଲେ, ପ୍ରସନ୍ନ ଭଗବାନ, ଭଗବାନ ପ୍ରସନ୍ନ ହୋଇଗଲେ। ତେଣୁ ଏଥିରେ ଭଗବାନ ସନ୍ତୁଷ୍ଟ ହୋଇକରି କ'ଣ କଲେ, ତୁଷ୍ଟ ଶ୍ରୀସୋ, ଶ୍ରୀସୋ କହିଲେ ଲକ୍ଷ୍ମୀଦେବୀଙ୍କର ପତି, ସିଏ ଭଗବାନ ଲକ୍ଷ୍ମୀଙ୍କର ପତି ଶ୍ରୀସ ଅପି ଅଦାତ୍ ତତ୍ ପ୍ରତିନିଧିବତ୍। ଭଗବାନ ଯେଉଁଭଳି ଭାବରେ ସେ ତ୍ରିତାପରେ ମାନେ ତିନି ଭାବରେ ସେବା କରିଥିଲେ, ତେଣୁ ଇଏ ମଧ୍ୟ ଭଗବାନ କହିଲେ ନା, ତିବକ୍ର ତାପ ହୃତିମ୍, ଏଇ ଶବ୍ଦଟି ଯେଉଁ ରହିଛି ଆର ଦୁଇଟି ଅର୍ଥ ଅଛି, ତ୍ରିବକ୍ରତା ପ୍ରଭୃତିମ୍, କ'ଣ ସେଇଟା ନା, ତ୍ରିବକ୍ରତା ତାର ଯେଉଁ ତିନି ସ୍ଥାନରେ ବକ୍ର ଥିଲା ସେଇଟାକୁ ଅପହୃତିମ୍, ସେଇଟାକୁ ଦୂର କରିଦେଲେ, ତ୍ରିବକ୍ରତା ଅପହୃତିମ୍। କିନ୍ତୁ ଆଉ ଗୋଟେ ତାର ଅର୍ଥ ହେବ କ'ଣ ନା, ତ୍ରିବକ୍ର ତାପହୃତିମ୍, ତିନି ତିନି ଯେଉଁ ଆମେ ତ୍ରିତାପରେ ଦଗ୍ଧୀଭୂତ ହେଉଛେ, ତ୍ରିତାପରେ ଆଦି ଭୌତିକ ଆଦି ଦୈବିକ ଆଧ୍ୟାତ୍ମିକ ତ୍ରିତାପରେ ଆମେ ଦଗ୍ଧୀଭୂତ ହେଉଛେ, ତେଣୁ ତ୍ରିବକ୍ରତା ପ୍ରତି ଏ ତିନି ପ୍ରକାର ତାପରୁ ମଧ୍ୟ ତାକୁ ଦୂର କରିଦେଲେ। ତେଣୁ ଏଇଭଳି ଭାବରେ ଏ ଶ୍ଳୋକରେ ଭାଷ୍ୟରେ ଜୀବଗୋସ୍ୱାମୀ ମଧ୍ୟ ତାଙ୍କର ବୈଷ୍ଣବ ତୋଷଣରେ କହୁଛନ୍ତି ଯେ ପ୍ରମୋଦୋତ୍ତମା କୁହାଗଲା ନା, ପ୍ରମୋଦୋତ୍ତମା କରିଦେଲେ ତାକୁ ଭଗବାନ। ପ୍ରମୋଦୋତ୍ତମା କହିଲେ ପ୍ରମାଦାନଂ ମଧ୍ୟେ ଉତ୍ତମା ଚ ବଭୁବ ଭଗବତ ଅଙ୍ଗସଙ୍ଗାନୁରୂପ ଉତ୍କର୍ଷମପି ଲେଭେ। ମିସ୍ ୟୁନିଭର୍ସ ହେଇଗଲେ ସେ ବର୍ତ୍ତମାନ ମିସ୍ ୟୁନିଭର୍ସ। ପ୍ରମାଦାନଂ ମଧ୍ୟେ ଉତ୍ତମା ଭଗବତ ଅଙ୍ଗସଙ୍ଗ ଅନୁରୂପ ଉତ୍କର୍ଷ, ଭଗବାନଙ୍କର ସଙ୍ଗ କରିବେ ସିଏ, ତେଣୁ ସେଇଭଳି ଭାବରେ ଅଙ୍ଗସଙ୍ଗ ଅନୁରୂପ କରିଦେଲେ ତାଙ୍କୁ। ସନାତନ ଗୋସ୍ୱାମୀ ମଧ୍ୟ କହୁଛନ୍ତି ଯେ ମୁକୁନ୍ଦ ଶବ୍ଦ ବ୍ୟବହାର କରାଯାଇଥିଲା ଏଠି, ମୁକୁନ୍ଦ ଶବ୍ଦ ମୁକୁନ୍ଦ ସ୍ପର୍ଶନାଥ। ମୁକୁନ୍ଦ ଶବ୍ଦର ଅର୍ଥ ହେଉଛି କ'ଣ, ମୁକ୍ତି ସୁଖମ କୁ କହିଲେ କୁଚିତଂ ଯସ୍ମାତ୍ ସ ଭକ୍ତି ଲକ୍ଷଣଂ ପରମାନନ୍ଦ ସ୍ତଂ। ମୁକୁନ୍ଦ କହିଲେ ସେ ମୁକ୍ତି ପ୍ରଦାନ କରନ୍ତି, କିନ୍ତୁ ଆଉ ଗୋଟେ ତାର ଅର୍ଥ ହେବ କ'ଣ ନା, ମୁକ୍ତିକୁ ଯେ ମୁଁ ଅର୍ଥ ମୁକ୍ତି, ମୁକ୍ତି ସୁଖମ ଯେ କୁ ଅର୍ଥ କୁଚିତ କରିଦିଅନ୍ତି, ଭକ୍ତି ଲକ୍ଷଣଂ ପରମାନନ୍ଦ ଭକ୍ତି ପ୍ରଦାନ କରନ୍ତି, ଯେ ପରମାନନ୍ଦ ପ୍ରଦାନ କରନ୍ତି, ତଂ ଦଦାତି ଇତି, ସେଥିପାଇଁ ମୁକୁନ୍ଦ ଶବ୍ଦ ବ୍ୟବହାର କରାଗଲା। ଆଉ ତସ୍ୟ ସ୍ପର୍ଶନାଥ ଦୈକଂ ଶ୍ରେୟ କତରତ୍ ଇତି ଭାବ। ଭଗବାନ ସେ ହେଉଛନ୍ତି ମୁକୁନ୍ଦ, ସେ ଭକ୍ତି ପ୍ରଦାନ କରିପାରିବେ, ଆଉ ଭଗବାନ ତାଙ୍କୁ ସ୍ପର୍ଶ କଲେ ଦୈକ ଶ୍ରେୟ କତରତ୍ ଇତି ଭାବ। ତାଙ୍କୁ ଯେଉଁ ତିନୋଟି ବକ୍ରକୁ ଦୂର କରିଦେଲେ ସେଇଟା କ'ଣ ବଡ଼ କଥା, ସେ ମୁକୁନ୍ଦ ସେ ମୁକ୍ତି ପ୍ରଦାନ କରନ୍ତି, ମୁକ୍ତିକୁ ମଧ୍ୟ କୁତ୍ସିତ କରିଦିଅନ୍ତି, ଭକ୍ତି ପ୍ରଦାନ କରନ୍ତି, ପରମାନନ୍ଦ ପ୍ରଦାନ କରନ୍ତି, ଆଉ ଶରୀରକୁ ଠିକ୍ କରିଦେଲେ ଏଇଟା କ'ଣ ବଡ଼ କଥା। ତେଣୁ ଏଠି ଏଇଭଳି ଭାବରେ ଆଉ ଗୋଟେ ଶ୍ଳୋକ ପାଠ କରିବା, 9 ନମ୍ବର ଶ୍ଳୋକରେ କହୁଛନ୍ତି ତତୋ ରୂପ ଗୁଣ ଉଦାର୍ଯ୍ୟ ସମ୍ପନ୍ନା ପ୍ରାକେଶବଂ ଉତ୍ତରିୟାନ୍ତମାକୃଷ୍ୟ ସ୍ମୟନ୍ତୀ ଜାତହୃଚ୍ଛୟା। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ତତଃ ତାପରେ କ'ଣ ହେଲା ନା, ପରୀକ୍ଷିତ ମହାରାଜ ଚିନ୍ତା କରୁଥିବେ କ'ଣ ହେଲା ତାପରେ, ତେଣୁ ଇଏ କହୁଛନ୍ତି ତଥ ତାପରେ କ'ଣ ହେଲା ନା, ରୂପ ଗୁଣ ଔଦାର୍ଯ୍ୟ ସମ୍ପନ୍ନା ରୂପାଦିଯୁକ୍ତା ସା ପ୍ରମୋଦୋତ୍ତମା। ସେ ବହୁତ ବର୍ତ୍ତମାନ ମିସ୍ ୟୁନିଭର୍ସରେ ହେଇଗଲେ, ସେ କ'ଣ କଲେ ନା, ଜାତ ହୃଚ୍ଛୟା ତାଙ୍କ ହୃଦୟରେ କାମଭାବ ଜାତ ହେଲା। ସ୍ମୟନ୍ତୀ କହିଲେ ଈଶତ୍ ହସନ୍ତୀ ସତି ଉତ୍ତରିୟାନ୍ତଂ ଶ୍ରୀକୃଷ୍ଣସ୍ୟ ଉତ୍ତରୀୟ ବସନ ପ୍ରାନ୍ତଭାଗଂ ଆକୃଷ୍ୟ କେଶବଂ କୃଷ୍ଣଂ ପ୍ରାହ। ଭଗବାନଙ୍କର ଯେଉଁ ଉତ୍ତରୀ ଧାରଣ କରିଛନ୍ତି, ସେ ଉତ୍ତରୀର ଅଗ୍ରଭାଗକୁ ଧରି ପ୍ରାନ୍ତଭାଗକୁ ଧରି ଭଗବାନଙ୍କୁ, ସେ ଉତ୍ତରୀକୁ ଧରିକି ଭଗବାନ ଯାଉଛନ୍ତି ଚାଲିଯିବା ପାଇଁ। ବର୍ତ୍ତମାନ ଯିବେ ଧନୁ, ଯେଉଁଠି ଧନୁ ରହିଛି ସେଠିକି ଯିବେ ଭଗବାନ ଯାଉଛନ୍ତି। ତେଣୁ ଯିବା ସମୟରେ ସେ ତାଙ୍କର ସେ ଉତ୍ତରୀକୁ ଧରିଦେଲେ, କୁବୁଜା ଉତ୍ତରକୁ ଧରିଦେଲେ, ଧରି ପକେଇଲେ। ତେଣୁ ଧରିକିରି କ'ଣ କଲେ ନା, ସେ କହୁଛନ୍ତି କୁବୁଜା କହୁଛନ୍ତି ଏହି ବୀର ଗୃହଞ୍ଜାମ ନତ୍ୱାଂ ତ୍ୟକ୍ତୁ ମିହୋତ୍ସହେ ତ୍ୱୟୋନ୍ମଥିତ ଚିତ୍ତାୟଃ ପ୍ରାସୀନ ପ୍ରସୀନ ପୁରୁଷୋତ୍ସବ। 10 ନମ୍ବର ଶ୍ଳୋକ କୁହାଯାଉଛି, ସେ କହୁଛନ୍ତି ହେ ବୀର, ଭଗବାନଙ୍କୁ ବୀର ବୋଲି ସମତା ପୂର୍ବରୁ କହିଥିଲେ ସୁନ୍ଦର, ବର୍ତ୍ତମାନ କହିଲେ ବୀର। ହେ ବୀର ଏହି କହିଲେ ମୟା ସହ ଆଗଛ ଗୃହଂ ଯାମ, ଆମେ ଆମର ମୋର ଗୃହକୁ ଯିବା, ଆମେ ମମ ଗୃହଂ ଗଚ୍ଛାମ ଇହ ତ୍ୱାଂ ତ୍ୟକ୍ତୁଂ ନ ଉତ୍ସହେ। ମୁଁ ଆପଣଙ୍କୁ ତ୍ୟାଗ କରିବା ପାଇଁ ମୋର ଇଚ୍ଛା ହେଉନାହିଁ, ଆପଣଙ୍କୁ ଛାଡ଼ିବା ପାଇଁ ମୋର ଇଚ୍ଛା ହେଉନାହିଁ, ଆସିଥିଲି କାଳିଆ ତୋ ଦର୍ଶନ ପାଇଁ ରେ, ତୋତେ ଛାଡ଼ି ଯିବାକୁ ମନ ବଳୁ ନାହିଁ ରେ, ଯେମିତି କୁହାଯାଉଛି ସେଇଭଳି ଭାବରେ ଇଏ କୁବୁଜା କହୁଛନ୍ତି ନ ଅଭିଳାଷମି, ଛାଡ଼ିବା ପାଇଁ ମୁଁ ଦୂର ହେବା ପାଇଁ ଚାହୁଁନାହିଁ ଆପଣଙ୍କ ଠାରୁ। ତେଣୁ ପୁରୁଷର୍ଷଭ, ଆପଣ ହେଉଛନ୍ତି ପୁରୁଷ ବର, ପୁରୁଷମାନଙ୍କୁ ଏତେ ଶ୍ରେଷ୍ଠ। ତ୍ୱୟା ଉନ୍ମଥିତ ଚିତ୍ତାୟା ଉନ୍ମାଦିତ ଚିତ୍ତାୟା ମମ ମାଂ ପ୍ରତିତ୍ୟର୍ଥ, ମୋର ମୋର ଉନ୍ମଥିତ ଚିତ୍ତାୟାମ ମୋର ଚିତ୍ତକୁ ମୋର ଯେଉଁ ବ୍ୟଗ୍ର ଚିତ୍ତକୁ ଆପଣ ପ୍ରସିଦ୍ଧ କହିଲେ ପ୍ରସନ୍ନ ହୁଅନ୍ତୁ, ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ, ମୋତେ ଛାଡ଼ିକି ପଳାନ୍ତୁ ନାହିଁ, ଏଇଭଳିଆ ପ୍ରାର୍ଥନା କରୁଛନ୍ତି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ଭଗବାନଙ୍କୁ ଯେତେବେଳେ କଥୋପକଥନ କରୁଛନ୍ତି ଏତିକି କହିଲେ ତା ଭିତରେ ବହୁତ ଭାବର ଆଦାନ ପ୍ରଦାନ ହୋଇଛି। ତେଣୁ ଯେତେବେଳେ ଇଏ କହିଲେ ଏହି ହେ ବୀର ଇତି ଯେତେବେଳେ କହୁଛନ୍ତି ଅନ୍ୟ ଅନ୍ୟ ଧର୍ମ ଧର୍ମ ବିରାଦ୍ୟା ଭବନ୍ତି ତୁରନ୍ତୁ ସ୍ତ୍ରୀଜନ ଧର୍ମ ଧ୍ୱଂସ ବୀର ଭବସ୍ଥିତି ଭାବ। ବୀର କହିବାର ଉଦ୍ଦେଶ୍ୟ ହେଉଛି କ'ଣ? ବୀର କହିବାର ଉଦ୍ଦେଶ୍ୟ କ'ଣ? ବୀର ବୋଲି ସମ୍ବୋଧନ କଲେ ନା, ବୀର ବୋଲି ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, କେତେ ନମ୍ବର ଶ୍ଳୋକ ଏଇଟା 10 ନମ୍ବର ନା, ଇଏ ସେ କହୁଛନ୍ତି ହେ ବୀର ଇତି କହିବାର ଉଦ୍ଦେଶ୍ୟ ହେଉଛି କ'ଣ? ଅନ୍ୟ ଧର୍ମ ବିରାଦ୍ୟା ଭବନ୍ତି, ବହୁତ ବୀର ବ୍ୟକ୍ତି ଅଛନ୍ତି, କିଏ ଧର୍ମବୀର ଅଛନ୍ତି, କିନ୍ତୁ ତ୍ୱଙ୍କୁ ସ୍ତ୍ରୀଜନ ଧର୍ମ ଧ୍ୱଂସ ବୀର ଭବସି ଇତି ଭାବ। ସ୍ତ୍ରୀମାନଙ୍କର ଯେଉଁ ଧର୍ମ ରହିଛି, ଯେଉଁ ହେଉଛି କ'ଣ ନା ସତୀତ୍ୱ ଧର୍ମ, ଏଇଟାକୁ ଆପଣ ଏଇଟାକୁ ଧ୍ୱଂସ କରିଦିଅନ୍ତି, ସେଥିପାଇଁ ଆପଣ ବୀର ସମ୍ବୋଧନ କରୁଛନ୍ତି। ମିନ୍ସ ଦ୍ୟାଟ୍ କୃଷ୍ଣ ସେଡ୍ ଉଇଥ ସରି, ଏଇଟା ହେଉଛି 11 ନମ୍ବର ନାଇଁ କି, 10 ନମ୍ବର ଶ୍ଳୋକରେ କୁହାହେଉଛି। ତେଣୁ ଏଭଳିଆ ବୀର ସମ୍ବୋଧନ କଲେ ତାପରେ ନନୁ ତ୍ୱମ୍ ଇତ୍ୟାଦି ନାମ ତ୍ୱମ୍ ଅହମ୍ ଇତ୍ୟାଦି ନାମ ଭୋଜନାର୍ଥମେବ ମାଂ ନିମନ୍ତ୍ରୟସି କିଂ ତତ୍ରାହ। ଯଦି ଭଗବାନ କହିବେ ଯେ ଇଜ୍ ଇଟ୍ ମାନେ କ'ଣ ଆମକୁ ଡାକୁଛ କ'ଣ ପାଇଁ, ଖାଇବା ପାଇଁ ନା କ'ଣ, ଇଜ୍ ଇଟ୍ ଫର୍ ଦ ମାନେ ଭୋଜନାର୍ଥମ ଖାଦ୍ୟ ଦେବା ପାଇଁ ତୁମେ ଭାବୁଛ ଡାକୁଛ ଆମକୁ ନା କ'ଣ ପାଇଁ ଡାକୁଛ, ନିମନ୍ତ୍ରଣ ସିକିଂ ତଥା ନ ତ୍ୱାଂ ତ୍ୟକ୍ତୁମ ଇତ୍ୟାଦି। ତେଣୁ ସେ କହୁଛନ୍ତି ଯେ ମୁଁ ଏଠାରେ ତୁମକୁ ଛାଡ଼ି ଯାଇପାରିବି ନାହିଁ, ତ୍ରିପ୍ରକାର ସେଥିପାଇଁ କହୁଛନ୍ତି ନ ତ୍ୱାଂ ତ୍ୟକ୍ତୁମ ଇତ୍ୟାଦି। ତାପରେ ତଦୁକ୍ତା ତୁ ଲୋକା ଇହ ରାଜମାର୍ଗେ ହସନ୍ତମ, କୃଷ୍ଣ ଯଦି କହିବେ କିନ୍ତୁ ତୁମେ ଯାହା କହୁଛ ଏବଂ ହସୁଛ ସେଥିରେ ଏଠାରେ ରାଜପଥର ଲୋକମାନେ ଏହାର ଭୁଲ ଅର୍ଥ କରିବେ, ତେଣୁ ଏପରି କଥା କୁହ ନାହିଁ ଯଦି ଭଗବାନ କହିବେ। ତେଣୁ ତ୍ରିପ୍ରକାର କହୁଛନ୍ତି ଯେ ତରି ତ୍ୱୟା ମଚିତ କଥମ ଉତ୍କର୍ଷେଣ ମଚିତ ମିତି ତବେଇ ଆୟଂ ସ୍ପର୍ଶ ଦୋଷ ନ ମମେତି ଭାବ। ତ୍ରିପକ୍ର କହିଲେ ଯେ ଉନ୍ମଥିତ ନ ହୋଇ ମୁଁ ରହିପାରୁନାହିଁ, ତୁମେ ମୋତେ ସ୍ପର୍ଶ କରି ଭୁଲ କରିଛ, ଏହା ମୋର ଦୋଷ ନୁହେଁ। ଏଇଭଳି ଭାବରେ ଭଗବାନ ଏବଂ ଆଙ୍କର କଥନ ଚାଲିଛି କୁବଜାଙ୍କର। ଆଉ 2ଟି ଶ୍ଳୋକରେ ସରିଯିବ ଏ କଥୋପକଥନ, ତେଣୁ ତାପରେ ଅନ୍ୟ କଥା ସବୁ ରହିଛି, ଆମେ 2ଟି ଶ୍ଳୋକ ପାଠ କରିଦେବା, ସମୟ ତ ଅଛି। ଏବଂ ସ୍ତ୍ରିୟା ଏଠି ଶ୍ରୀଧର ସ୍ୱାମୀ ମଧ୍ୟ ସନାତନ ଗୋସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି ବୀର କହିବାର ଉଦ୍ଦେଶ୍ୟ ହେଉଛି ହେ ଅଭୀଷ୍ଟ ପୂରଣ ସମର୍ଥ। ବୀର ସମ୍ବୋଧନ କଲେ କାହିଁକି ନା ସେ ହେଉଛନ୍ତି ଆମେ ଯାହା ଚାହିଁବା ତାକୁ ପୂରଣ କରିପାରିବେ ସେ ବୀର, ସେଥିପାଇଁ କୁହାଗଲା। ନନୁ ନିଜ ସଙ୍ଗୀନ ଇମାନ ବିହାୟ କଥମ ଏକାକୀ ଜାୟମ ଇତି ଚେତ୍ରାହ। ଯଦି ବୀର ବୋଲି ସମ୍ବୋଧନ କଲେ ଖାଲି କୃଷ୍ଣଙ୍କୁ ସେ କହୁଛନ୍ତି ଆମ ତାଙ୍କ ସାଙ୍ଗେ ଯିବା ପାଇଁ, ତେଣୁ ଯଦି ଭଗବାନ କହିବେ ମୋର ଭାଇ ଅଛନ୍ତି ଅନ୍ୟ ସାଙ୍ଗମାନେ ଅଛନ୍ତି ତାଙ୍କୁ ମୁଁ ଛାଡ଼ିକି କେମିତି ଯିବି, ତେଣୁ ତାପରେ ସେଥିପାଇଁ କହିଲେ ତ୍ୱମ୍ ଏତେ ଅହଂଚ ସର୍ବଜାମ, ଯେ କହିଲେ ଏହି ବୀରଂ ଗୃହଂ ଜାମ, ଆମେ ସମସ୍ତେ ଯିବା, ଖାଲି ତମେ ଆଉ ମୁଁ ଆମେ ନୁହଁ, ସମସ୍ତେ ଯିବା, ସର୍ବେ ଜାମ। ତେଣୁ ଯଦି ଭଗବାନ କହେ ନନୁ ଦିନାନ୍ତରେ ଗମିଷ୍ୟାମ, ଭଗବାନ କହେ ଠିକ୍ ଅଛି ଦିନ ଶେଷରେ ସନ୍ଧ୍ୟାବେଳକୁ ଆମେ ଯିବା, ଏଭଳି ଯଦି କହିବେ ତେଣୁ ସେ କହୁଛନ୍ତି ନେତି ନା 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 ବାସସ୍ଥାନ ଅନିଶ୍ଚୟ ନ ପୁନଃଦୁଷ୍ପ୍ରାପତ୍ୱାତ, ଆପଣ ଜାଣିପାରିବେ ନାହିଁ ମୋର ବାସ କେଉଁଠି କେଉଁ ସ୍ଥାନ ରହିଛି ଜାଣିପାରିବେ ନାହିଁ, ତେଣୁ ଆମେ ବର୍ତ୍ତମାନ ଯିବା। जद्वा तरी ज्येष्ठो अयं सखीनाम एको वा नियतम नियतम तथा नेति। यदि भगवान कहिबे जे ज्येष्ठो अयं सखीनाम एको वा नियतम मु समेत अछंती आमे मु एकुटिया केमि जीवि से पई से कहले ना त्वेव मदपेक्षा न तु अन्यस्मिन् इति भाव ईदृशं अत्र धाष्ट न योग्यम तथा त्वेति तत्प्रसादे ये जो विश्वनाथ चक्रवर्ती ठाकुर जहाँ कहते सीटा को सनातन गोस्वामी मत कहले मोर एक कम भाव आप जात कर तेणु मुझे छाड़ रहीपरि ना ये भाव से कही गुब्जा तेणु पारस्वर कहते एवं स्त्रिया जाच्यमान कृष्ण राम से पश्यतः मुख्य विख्यानु गोपान मुखं च प्रहसन्तामुवाच। भगवान मध्य केमती हसिकी कहते ये मध्य से भाव भगवान मध्य हसिकी कहले स्त्रिया एवं जाच्यमान प्रार्थित कृष्ण से कुबुजा ये भाव प्रार्थना करू भगवान कौन कले पश्यत तद व्यापार अवलोकत रामस्य मुखं विख्य। भगवान राम बलराम का भाई मुख को देखी अनु पश्चात गोपाना मुखांग विख्य अन्य जो तर सहचर मान अच्छा मुख को देखिकी प्रसन्न भगवान हसी हसिकी कहले से ही कुबुजा को उवाच भगवान हसी हसी कहले प्रथम भाई को देखिले सांग मान को देखिले मुख को देखिले मुख को देखी भगवान हसी हसिकी कहे पर श्लोक कहे सीटा तेणु जीव गोस्वामी कहते श्लोक भाष्य जे तथा तच्च श्रीरामादीन प्रति एतं वंचयामीति जो भगवान जो कथा कहे तार अलग अलग अर्थ हे भगवान से तेणु बलराम को वंचना कराया भाला कथा कहे तां प्रति तु प्रति जानामी एते एवेति इति बोधने किंतु आपको विश्वास प्रदान करेबे कुबुजा को विश्वास विश्वास हो किंतु बलराम भावे ये ठकिला भाया कथ कौन ये भाव कथ कह भगवान एक समय दुईट अर्थ आसव तेणु भगवान यहाँ कहले एस्यामी ते गृह शुभ्रु पुंसा माधि विकर्षण साधित्योत्थ गृहाण न पांथाना परायण। भगवान कहते हे शुभ्रु साधितार्थ कहले संपादित स्व कार्यं सन् अहं मोर कार्य सब रही कार्य सरलापर पुंसाम आदि विकर्षण कहले पुरुषाण मनोव्याथा दूरीकारक ते गृह तब भवनम एस्यामी तमरे तमें जो पुंसाम आदि आदि विकर्षण पुरुष मानकर जो मनोव्यथा को दूर कर दूर करा जाए दूर कर तुम्हें तेणु मु तुम गृह को जीवि आगमी स्वामी एसएम कह मुझी तुम अगृहाण गृहशून्यना पांथाना पथिकाना न परायण जहाँ गृह ना तुम तीन तुम गृह हूँ आश्रय सदृश बा पथिक मान पांथा मान जो पथिक रही तुम गृह हूँ आश्रय सदृश परायण तेणु मुझी मोर कार्य सरलापर जीवि ये भाव भगवान कहले तेणु ये सनातन गोस्वामी कह विश्वनाथ चक्रवर्ती ठाकुर कहते सनातन गोस्वामी कहते जे शुभ्रु कहले सौंदर्य अभिव्यंजक संबोधन तद विषयक शोकामपि सूचयति। शुभ्रु जो भगवान संबोधन कले शुभ्रु सेठी संबोधन करते बरवरु ये संबोधन कर शुभ्रु शुभ्रु संबोधन कर उद्देश्य हूँ सौंदर्यभिव्यंजक संबोधन है ना बहुत सुंदर तुम्हें यही भाव संबोधन कले कहले तद विषयक स्व काम अपि सूचयति तेणु भगवान कामना पूरण करने इच्छा जाग्रत है यहाँ सूचाऊँ एवं अगृहाण कहले तत्रापि पांथाना जो मान गृह ना जो मैंने पथिक बहुत अंशी बड़राम आदि अपेक्षा आया तेणु ये समस्ते सब अच्छा ବଳରାମ ଇତ୍ୟାଦି ସବୁ ଯେଉଁ ଅଛନ୍ତି, ସେଥିପାଇଁ ତାଙ୍କୁ କହିବା ପାଇଁ, ତାଙ୍କୁ ବୁଝାଇବା ପାଇଁ ଏଇଟା କୁହାଯାଉଛି। ଅଗ୍ରହାଣାଙ୍କ ବହୁବଚନରେ କୁହାଗଲା, ବହୁବଚନରେ କୁହାଗଲା, ତେଣୁ ବଳରାମ ଭାବିବେ ଇଏ ତାଙ୍କୁ ପରିହାସ ବୋଲି କଥା କହୁଛନ୍ତି, କିନ୍ତୁ କୁବ୍ଜା ଭଗବାନ କଥାରେ ବିଶ୍ୱାସ କରିବେ। ଭଗବାନ ପରେ ଯିବେ, ଆ ପରେ ଯେଉଁ ବର୍ଣ୍ଣନା କରାଯିବ, ଭଗବାନ ଯିବେ, ଏସ୍ୟାମି ଯେଉଁ କହିଲେ ମୁଁ ଯିବି, ତେଣୁ ଭଗବାନ ପରେ ଯିବେ, ଏଇଟା ପରେ ବର୍ଣ୍ଣନା କରାଯିବ। ଭଗବାନ ଯେତେବେଳେ କଂସକୁ ହତ୍ୟା କରିବେ, ତାପରେ ସେ ଯିବେ ଉଜ୍ଜୟିନୀ ଯିବେ, ସେଠି ପାଠ ପଢ଼ିକି ଆସିବେ, ତାପରେ ସେ ଉଦ୍ଧମଙ୍କ ସହିତ ଯିବେ, କୁବ୍ଜାଙ୍କ ଗୃହକୁ ଯିବେ। ଏସବୁ କଥାରେ ବହୁତ ତତ୍ତ୍ୱ ରହିଛି, ବହୁତ କଥା ରହସ୍ୟ ରହିଛି। ତେଣୁ ଯାହା ବି ହଉ ଆମେ ବର୍ଣ୍ଣନା କରିଦେଲେ, ବର୍ତ୍ତମାନ ଏଇଭଳି ଭାବରେ କହି ଭଗବାନ ଯିବେ ଏବଂ ଯାଇକରି ଯେଉଁଠି ଧନୁ ରହିଥିବ, ଯେଉଁଠି ସେଠି ଧନୁ, ତା ପରଦିନ ଧନୁ ପୂଜା ହୋଇଥାନ୍ତା, ଯେଉଁ ଧନୁଯାତ୍ରା ହୋଇଥାନ୍ତା, ଭଗବାନ ସେହିଦିନ ଯାଇ ସେ ଧନୁକୁ ଭଙ୍ଗ କରିଦେବେ, ଭଙ୍ଗ କରିଦେବେ। ଧନୁ ରକ୍ଷୀମାନେ ଯେଉଁ ଥିବେ ସେମାନେ କୃଷ୍ଣଙ୍କୁ, କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ଚାହିଁବେ, ଭଗବାନ ସେହି ଯେଉଁ ଧନୁକୁ ହତ୍ୟା ଭାଙ୍ଗିଦେବେ, ଦୁଇ ଖଣ୍ଡ ଧରି କୃଷ୍ଣ ଏବଂ ବଳରାମ ଦୁଇ ଜଣ ସମସ୍ତେ ଯେତେ ରଖିଥିବେ ସେଠି, ଯେତେ ସିକ୍ୟୁରିଟି ଗାର୍ଡ଼ ଥିବେ ସମସ୍ତଙ୍କୁ ହତ୍ୟା କରିଦେବେ ଏବଂ ସେ ଯେଉଁ ଧନୁକୁ ଭଙ୍ଗ କରିବେ, ପୁରା ତ୍ରିଲୋକ ବ୍ୟାପିଯିବ, ସେ ଶବ୍ଦ ଭୀଷଣ ଶବ୍ଦ ହେବ। କଂସ ଜାଣିପାରିଲା ଏ ଧନୁଭଙ୍ଗ ହୋଇଗଲା ବୋଲି, ତେଣୁ ସେ ସୈନ୍ୟଙ୍କୁ ପଠାଇବ, ସୈନ୍ୟକୁ କିଛି ସୈନ୍ୟକୁ ପଠାଇବ। ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମ ସେ ସୈନ୍ୟମାନଙ୍କୁ ସବୁ ହତ୍ୟା କରିଦେଇକରି ପିଟିକିରି ସେ ସାବାଡ଼ କରିଦେବେ ଏବଂ ଭଗବାନ କୃଷ୍ଣ ବଳରାମ ବହୁତ ଆରାମରେ, ବହୁତ ଆନନ୍ଦରେ ସେ ମଥୁରା ଦାଣ୍ଡରେ ଫେରିକିରି ଆସିବେ, ଆଉ ଆଗକୁ ଯିବେ ନାହିଁ। ଆଗରେ ସବୁ ରହିଛି, ସବୁ କିଏ କଥା ସବୁ ସମ୍ମାନିତ କରିଛନ୍ତି, କିନ୍ତୁ କ୍ଷତ୍ରିୟମାନଙ୍କ କଥା କୁହାଯାଏ ନାହିଁ। କାହିଁକି ନା ଭଗବାନ କ୍ଷତ୍ରିୟମାନେ ମଥୁରାର ମଝିରେ ରହିଥିଲେ, ମଥୁରାର ରାସ୍ତାର ମଝିରେ, ମଧ୍ୟଭାଗରେ ସେମାନେ ଥିଲେ, ତେଣୁ ସିଏ ଆଉ ସେଠିକି ଯାଇନାହାନ୍ତି। ସେ ସେଇଠୁ ଫେରିଆସିଲେ, ଧନୁ ଯେଉଁଠୁ ଭଙ୍ଗ କଲେ ସେଇଠୁ ଫେରିଆସିଲେ ଭଗବାନ। ତା'ପରେ ନିଜର କ୍ୟାମ୍ପକୁ ଯାଇ ସେଠି ଆଶ୍ରୟ ନେବେ ରାତିରେ, ତା ପରଦିନ ସକାଳେ ରଙ୍ଗମତୀକୁ ପ୍ରବେଶ କରିବେ, 43 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମେ ଆସନ୍ତାକାଲି ରହିବୁ ନାହିଁ, ତେଣୁ ଆମେ ମଧ୍ୟ ଅଧ୍ୟାୟକୁ ସଂକ୍ଷେପରେ କହିଦେଲେ, ଆସନ୍ତାକାଲି ଏଇଠୁ ଆରମ୍ଭ ହେବ, 13 ନମ୍ବର ଶ୍ଳୋକରୁ କଥା ଆରମ୍ଭ ହେବ, ଯିଏ କହିବେ କହିବେ। ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମର ପ୍ରଭୁ ପଚାରିଥିଲେ ଗୋଟେ ପ୍ରଶ୍ନ, ଯେ କୁବ୍ଜାଙ୍କର କାହିଁକି ମନ୍ଦିର ନାହିଁ, କେଉଁଟା 42 ଅଧ୍ୟାୟ, 42 ମାନେ 40+2 42 ଚତୁରିଶ। ତେଣୁ ଏଇଠି ଯେଉଁ ଇଏ ହେବ 42 ଅଧ୍ୟାୟର ଯେଉଁ କଥା, ଯେଉଁ ହଁ ଆମର ପ୍ରଭୁ ଯେଉଁ କହିଲେ ଯେ କୁବ୍ଜାଙ୍କର କାହିଁକି
ମନ୍ଦିର ନାହିଁ ବୋଲି ଦେଖିବାକୁ ମିଳୁନି,
ହଁ ହଁ,
ମାନେ ମୋ କହିବାର ଉଦ୍ଦେଶ୍ୟ ଭଗବାନ ଯେଉଁ ଜାଗାକୁ ଯେକୌଣସି ବି ସପୋଜ ସରୋଜ ନଦୀ ତାକୁ ସ୍ପର୍ଶ କରିବା ଦ୍ୱାରା ସରୋଜ ନଦୀ ଆଦି ଗ୍ଲୋରିଫାଇ ହେଲେ, କାଦମ୍ବଗିରି କି ଗ୍ଲୋରିଫାଇ କରିବା ଦ୍ୱାରା ସେ ଜାଗା ଯାଇକି ନିବାସ କରିବାରୁ ସେ କାଦମ୍ବଗିରି ମଧ୍ୟ ଗ୍ଲୋରିଫାଇ ହେଇଗଲା, ଏବଂ ଆମର ବିଷ୍ଣୁ ପ୍ରିୟା ଗୌ ମଠ ଦେଖିବାକୁ ମିଳୁଛି, କିନ୍ତୁ ଭଗବାନ କୁବ୍ଜାକୁ ତ ଗ୍ରହଣ କରିନେଲେ ସ୍ତ୍ରୀ ଭାବରେ, ରୁକ୍ମିଣୀ ଦ୍ୱାରିକାଧୀଶ ମିଳୁଛି, କୁବ୍ଜା ଦ୍ୱାରିକାଧୀଶ ବା କୁବ୍ଜା କୃଷ୍ଣ ଏଇଭଳି କିଛି ଗୋଟେ ମନ୍ଦିର କାହିଁକି ଗୋଟେ ଦୃଷ୍ଟିଗୋଚର
ଦେଖିଥିବେ। କୁବ୍ଜାଙ୍କର ଯେଉଁ ଭଗବାନଙ୍କ ସହିତ ସଙ୍ଗ କରିଥିଲେ ସେଇଟା, ଏଇଟା କୁବ୍ଜାକୁ ଦୁର୍ଭାଗ ବୋଲି କୁହାଯାଏ, ମାନେ ସେ ଭଗବାନ ପ୍ରାପ୍ତ ହୋଇକରି ମଧ୍ୟ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଚିନ୍ତା କରୁନଥିଲେ, ସେ ଭାବୁଥିଲେ ନିଜେ ମୁଁ ଆନନ୍ଦ ପ୍ରାପ୍ତ ହେବି, ସେଇଟା ହେଉଛି କାମରେ ଯାଉଛି। କିନ୍ତୁ ଗୋପୀମାନଙ୍କର ଭାବ ହେଉଛି ପ୍ରେମ, କାମଟା ପ୍ରେମ ଭିତରେ ତଫାତ୍ କ'ଣ ନା, କାମଟା ହେଉଛି କ'ଣ ନା, ନିଜେନ୍ଦ୍ରିୟ ପ୍ରୀତିବାଂଶା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତିବାଂଶା ଧରେ ପ୍ରେମ ନାମ, କୃଷ୍ଣଙ୍କର ଇନ୍ଦ୍ରିୟ ପ୍ରୀତି କରିବାଟା ହେଉଛି, ସେଇଟା ହେଉଛି ପ୍ରେମ ଗୋପୀମାନଙ୍କର ଯେଉଁଭଳି ଭାବରେ ଥିଲା। କିନ୍ତୁ କୁବ୍ଜାଙ୍କର ଯେଉଁ ଥିଲା ତାଙ୍କ ନିଜେ ଇନ୍ଦ୍ରିୟ ପ୍ରୀତି କରିବା ପାଇଁ ଚାହୁଁଥିଲେ, ତେଣୁ ସେଇଟାକୁ ଏଇଟାକୁ ବୈଷ୍ଣବ ଆମର ଆସିବ, ତାଙ୍କ କଥା ଆସିବ, ଆ ପରେ ବର୍ଣ୍ଣନା କରାଯିବ। ତେଣୁ କିନ୍ତୁ ତାଙ୍କର ଯେଉଁ କାମ ଭାବଟା ଥିଲା, ଭଗବାନଙ୍କୁ ସଙ୍ଗ କଲା, ଭଗବାନ ଯେତେବେଳେ ତାଙ୍କୁ ଗ୍ରହଣ କଲେ, ତାଙ୍କୁ ଆଲିଙ୍ଗନ କଲେ, ସେହି ସମୟରେ ତାଙ୍କର ସେ କାମଭାବ ମଧ୍ୟ ଦୂର ହୋଇଗଲେ, ପବିତ୍ର ହୋଇଗଲେ, ଭଗବାନଙ୍କ ସହିତ ଯୁକ୍ତ ହୋଇଯିବେ, ସେ ପବିତ୍ର ହୋଇଯିବେ। ଇଏ ଯେଉଁଭଳି ଭାବରେ ହୁଅନ୍ତୁ ନା କାହିଁକି, ତାଙ୍କର ମନ୍ଦିର ନଥିଲେ ମଧ୍ୟ ଇଏ ଭାଗବତ ରୂପକ ମନ୍ଦିରରେ ସେ ବର୍ତ୍ତମାନ ରହିଛନ୍ତି, ପୂଜିତ ହେଉଛନ୍ତି, ଇଏ ଭାଗବତ ଆମେ ପୂଜା କରୁଛେ, ଭାଗବତ ପୂଜା କରୁଛେ ନା, ଆରତୀ ଭାଗବତ ପୁରାଣ କି
ଆରତି କରିଥିଲେ ନାହିଁ, ଆଦରେ ଏମାନେ ସବୁ ରହିଲେଣି ନାହିଁ, ପୂଜା ହେଲାଣି ନାହିଁ, କାହାର କେଉଁ ଭଳିଆ ପୂଜା ହେଉଛି? ଯେମାନେ ଭାଗବତମର ସ୍ଥାନ ପାଇଛନ୍ତି ମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନଙ୍କ ଲୀଳାରେ ସେମାନେ ଅଛନ୍ତି, ବହୁତ ମହାନ ସେମାନେ, ଆମେ ବୁଝିପାରୁନେ ଭଗବାନ ଲୀଳାରେ ସାମିଲ ହେଇଛନ୍ତି ସେମାନେ କେତେ କୃତପୁଣ୍ୟ ପୂଜା, ଏହିଭଳି ଭାବରେ ଅନେକ ପୁଣ୍ୟ କରିଥିବାରୁ ଆଜି ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହେଇଛନ୍ତି। ଆମେ ଯେତେବେଳେ ଜୀବନରେ ସିଦ୍ଧି ଲାଭ କରିବା ଯାଏ ଆମେ ଭଗବାନଙ୍କ ଲୀଳାରେ ସାମିଲ ହୋଇପାରିବା, ଏଇଟା ବର୍ଣ୍ଣନା କରାଯାଏ। ତେଣୁ ଭାଗବତ ରୂପକ ମନ୍ଦିରରେ ସେ ରହିଛନ୍ତି, ପୂଜିତ ହେଉଛନ୍ତି। ଆମେ ସବୁଦିନ ପୂଜା କରୁଛେ, ଭାଗବତ ପୁରାଣ ପୂଜା କରୁଛେ, ଆରତୀ ଭାଗବତ ପୁରାଣ କି କରୁଛେ, ଏ ଭାଗବତ ରୂପକ ମନ୍ଦିରରେ ସେ ରହିଛନ୍ତି, ପୂଜିତ ହେଉଛନ୍ତି। ସମସ୍ତେ ଯେତେ ଭାଗବତମର ଚରିତ୍ର ରହିଛନ୍ତି ସମସ୍ତେ ପୂଜିତ ହେଉଛନ୍ତି, କିଏ କେଉଁ କେଉଁଠି ଭାବେ ପୂଜିତ ହେଉଛନ୍ତି। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌରଭକୁନ୍ଦ କି, ନିତାଇ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।
ଅନୁପମ ତ ପ୍ରଭୁ ଅଛି, ଅନୁପମ ପଳେଇ ଦେଇଛି।